ଦେଖାଯାଉ ପରିଷ୍କାର ସ୍ୱଚ୍ଛତା ଅଛି ଚଷମା ଦେଖାଯାଉ ତମ ଚଷମାଟା ଠିକ ତମ ଚଷମା ନାହିଁ କି ଠିକ ଅଛି ଓଂ ନମୋ ଭଗବତେ ବାସୁଦେବାୟ
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 ଶ୍ରୀମଦ୍ ଭାଗବତମ୍ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟ ଶ୍ଳୋକ ଆଠ ଶ୍ରୀ ପ୍ରହ୍ଲାଦ ଉଚ ବ୍ରହ୍ମାଦୟ ସୁରଗଣା ମୁନୟ ଅଥ ସିଦ୍ଧା ସତ୍ୟକ ସ୍ଥାନ ଗତୟ ବଚ ସ୍ୱୟଂ ପ୍ରବାହ ନାରାଧିତୁ ପୁରୁଗୁଣେ ଅଧୁନା ଅପି ପିପୃପୁ କିଂ ତଷ୍ଟୁ ମର୍ମହର୍ତ୍ତି ସମେ ହରୁ ଅଗ୍ରଜ ଅଛି ଲେଖା ବହୁତ ପାୱାର ପୁରା ଇଏ ଶବ୍ଦାର୍ଥ ସେ ପ୍ରହ୍ଲାଦ ଉବାଚ ପ୍ରହ୍ଲାଦ ମହାରାଜ ପ୍ରାର୍ଥନା କଲେ ବ୍ରହ୍ମ ଆଦୟ ବ୍ରହ୍ମ ପ୍ରମୁଖ ସୁରଗଣା ଉଚ୍ଚତର ଲୋକର ଅଧିବାସୀଗଣ ମୁନୟ ମହାନ ଋଷିଗଣ ଅଥ ଏବଂ ଚତୁର୍ସନ ଏବଂ ଅନ୍ୟମାନେ ସିଦ୍ଧା ପୂର୍ଣ୍ଣ ଜ୍ଞାନ ଅଥବା ସିଦ୍ଧିପ୍ରାପ୍ତ ବ୍ୟକ୍ତିଗଣ ସତ୍ୟ ଆଧ୍ୟାତ୍ମିକ ସ୍ଥିତିରେ ଏକତାନ ଗତୟ ଯେଉଁମାନେ ବଡ଼ ଜାଗତିକ କାର୍ଯ୍ୟକଳାପ ମଧ୍ୟରେ ପଥରଗ୍ରସ୍ତ ହୋଇନାହାନ୍ତି ବଚସାମ ବାଣୀ ବା ବର୍ଣ୍ଣନା କରି ପ୍ରବାହ ଦ୍ୱାରା ନା ଆରାଧିତୁ ପ୍ରସନ୍ନତା ବିଧାନ କରିବାକୁ ଗୁରୁଗୁଣୀ ସମ୍ପୂର୍ଣ୍ଣ ରୂପେ ଯୋଗ୍ୟ ହୋଇ ମଧ୍ୟ ଅଧୁନା ବର୍ତ୍ତମାନ ସୁଦ୍ଧା ଅପି ଯଦିଓ ପିପୃହୁ ସମର୍ଥନ ଥିଲେ କିମ୍ କ'ଣ ତଷ୍ଟୁମ୍ ପ୍ରସନ୍ନ ହେବାକୁ ଅର୍ହତି ସମର୍ଥ ସେ ମେ ମୋର ହରି ଭଗବାନ ଉଗ୍ର ଜାତ ଅସୁର କୂଳୋଦ୍ଭବ ମୁଁ ଏ ଶବ୍ଦର ଅନୁବାଦ ଆକ୍ଷରିକ ଅନୁବାଦ କଲା ଇଏ ତାର ଅନୁବାଦ ପ୍ରହ୍ଲାଦ ମହାରାଜ ପ୍ରାର୍ଥନା କଲେ ଅସୁର କୂଳୋଦ୍ଭବ ହୋଇଥିବାରୁ ମୋ ପକ୍ଷରେ ଭଗବାନଙ୍କର ପ୍ରସନ୍ନତା ବିଧାନ ପାଇଁ ସ୍ତବ କରିବା କିପରି ସମ୍ଭବ ହେବ ସତ୍ୟ ଗୁଣାନ୍ୱିତ ଓ ଅତ୍ୟନ୍ତ ଯୋଗ୍ୟ ହୋଇ ମଧ୍ୟ ବ୍ରହ୍ମାଦି ଦେବତାଗଣ ଋଷିଗଣ ଅପୂର୍ବ ସୁନ୍ଦର ବାକ୍ୟ ପ୍ରଭାବ ଦ୍ୱାରା ଭଗବାନଙ୍କର ପ୍ରସନ୍ନତା ବିଧାନ କରିବାକୁ ସକ୍ଷମ ହୋଇନାହାନ୍ତି ସୁତରାଂ ମୋ ପକ୍ଷରେ ତାହା କିପରି ସମ୍ଭବ ହେବ ମୋର ତ କୌଣସି ଯୋଗ୍ୟତା ନାହିଁ ଏ ଶୋକ ଉପରେ ଭାବାର୍ଥ ଦେଇ ଆମ ପରମ ଆରାଧ୍ୟତମ ପରମ ଗୁରୁଦେବ ଶ୍ରୀ ପ୍ରଭୁପା ଯେଉଁ ଭାବାର୍ଥ ଦେଇଛନ୍ତି ତାକୁ ଆମେ ପାଠ କରିବା ଭାବାର୍ଥ ଭଗବାନଙ୍କର ସେବା କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ଯୋଗ୍ୟ ବୈଷ୍ଣବ ଭଗବାନଙ୍କର ପ୍ରାର୍ଥନା କରିବା ସମୟରେ ନିଜକୁ ଅତ୍ୟନ୍ତ ଅଯୋଗ୍ୟ ବୋଲି ମନେ କରନ୍ତି ଯେପରି ଚୈତନ୍ୟ ଚୈତାମୃତ ପ୍ରଣେତା ଶ୍ରୀ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହିଛନ୍ତି জগাই মাধাই হইতে মুই যে পাপিষ্ট, পুরুষের কীট হইতে মুই যে লঘিষ্ঠ। এইপরি ভাবে সে জগাই এবং মাধাইঙ্ক ঠারু অধিক পাপি এবং বিষ্টার কীট ঠারু লঘিষ্ঠ বলে নিজকে মনে করি নিজের অযোগ্যতা প্রকাশ করছেন। শুদ্ধ বৈষ্ণব প্রকৃত পক্ষে এইপরি ভাবে নিজকে মনে করতে। সেইপরি প্রহ্লাদ মহারাজ যদিও লে অতি উচ্চ স্তরের শুদ্ধ বৈষ্ণব, তথাপি সে ভগবান নিকটে প্রার্থনা করা সময় নিজকে সবুঠার অযোগ্য বলে মনে করতে। মহাজন গতস্ব পন্থা, প্রত্যেক শুদ্ধ বৈষ্ণব মানে এইপরি ভাবে নিজকে মনে করা উচিত। নিজের বৈষ্ণবচিত গুণাবলী কেতবে হলে গর্বিত হওয়া উচিত নুহে। শ্রী চৈতন্য মহাপ্রভু সেইপা উপদেশ দিয়েছেন, তৃণাদপি শুনিচেন তরীব সহিষ্ণুনা অমানীন মানদেন কীর্তনীয় সদাহরি। নিজকে তৃণ ঠার দিনতর বলে মনে করি বৃক্ষ ঠার সহিষ্ণু হই এবং নিজপা কৌশি প্রকার সম্মানর প্রত্যাশা নরখি আম্ভ মানুষ সমস্ত সম্মান প্রদর্শন করা উচিত। এই প্রকার মনোভাব সহকারে কেবল নিরন্তর ভগবান নাম কীর্তন করা যায়। বিনীত নহলে আধ্যাত্মিক জীবনের উন্নতি সাধন করা অত্যন্ত কঠিন। ভাগবত এটি প্রহ্লাদ মহারাজ ভগবান ভগবান প্রহ্লাদ ভগবান নৃসিংহদেব স্তুতি করার পূর্ব ভগবান যে কথা এটি কিন প্রথম শ্লোক আঠে যে সে নিজকে অতি অযোগ্য বলে মনে করছেন ভগবান স্তুতি করা। ভগবান হচ্ছেন তাঁর অন্য এক নাম হচ্ছে উত্তম শ্লোক। সে উত্তম শ্লোক দ্বারা বা ঋষি মুনি ঋষি ব্রহ্মাদি শিব ব্রহ্মা আদি শিবাদি দেবতা মান দ্বারা ইন্দ্রাদি দেবতা মান দ্বারা এবং মুনি ঋষি ব্যাস এবং নারদ আদি মুনি ঋষি মান দ্বারা বহু উত্তম উত্তম শ্লোকরে ভগবান স্তুতি করতে। ভগবানকে বহু প্রিয় শ্লোক স্তুতি, তা ভগবানকে বহু প্রিয় স্তুতি দ্বারা ভগবান কম সময় ভিতরে প্রসন্নতা প্রসন্ন হয়ে যান। তেমন স্তুতিটা ইসমত ভাগবতের বহু স্তুতি রয়েছে, অনেক স্তুতি রয়েছে। তেমন এই স্তুতি হচ্ছে ভগবানকে প্রসন্নতা করার বা প্রসন্ন ভগবানকে প্রসন্ন করার এক বিশেষ প্রত্যক্ষ মার্গ। কিন্তু এটি প্রহ্লাদ মহারাজ যে ভক্ত শ্রেষ্ঠ প্রহ্লাদ মহারাজ, যে প্রহ্লাদ মহারাজ অশোকের জন্ম হয়েছিল মধ্য কিন্তু নিজের ভক্ত শ্রেষ্ঠতা যোগ সে ভক্ত মানুষ শিরোমণি হয়েছেন। সবু ব্রহ্মাদি যেতে দেবতা মানে অনেক এবং পরবর্তী অবস্থায় যেতে বৈষ্ণব আচার্য মানে আসছেন এবং নারদ আদি ঋষি মানে সে প্রহ্লাদ মহারাজ সবুলে ভক্ত রূপে সর্বশ্রেষ্ঠ রূপে সে অবস্থান করছেন। সে প্রহ্লাদ মহারাজ তাঁর দৈন্যতা এটি প্রকাশ করছেন যে মাতৃগ্রহ গর্ভে লাগলে তাঁর গুরু নারদঙ্কর এ দিব্য জ্ঞান প্রকাশ সে শ্রবণ করলে এবং সে শ্রবণ সে যেতবে সংসার আসলে তা মাতৃগর্ভ পরাজীব গর্ভ সংসার আসলে সেতবে তাঁর জ্ঞান পরিষ্কার হওয়ার কৌশি বিস্মৃতি ঘটে যা যেমন সাধারণ শিশু জন্ম হলে সেভাবে তার পূর্বর জন্মর বা পরজন্মর যে কার্যকলাপ সে বিষয়ে তার কোশি ধারণা বা কোশি স্মৃতি বা কোশি তার কিছু মনে নাই তার বিস্মৃতি ঘটে। কিন্তু প্রহ্লাদ মহারাজ যে ভক্ত লে তাঁর এ এক ব্যতিক্রম। সে নিজ মাতা গর্ভে লাগলে মা তাঁর গুরু প্রহ্লাদ মহারাজ যা শ্রবণ করলে সে শ্রবণ সে জ্ঞান বিষয়ে সে পূর্ণ সচেতন লে। তেমন পরবর্তী অবস্থায় সে যেতবে তাঁর বাপাঙ্ দ্বারা নিযুক্ত হিরণ্যকশিপুঙ্ দ্বারা নিযুক্ত গুরু শুক্রাচার্য দুই পুত্র ষণ্ড এইমানঙ্ক দ্বারা যে শিক্ষাপ্রাপ্ত হয়েছিল কিন্তু সে শিক্ষা সে গ্রহণ করলে সে যা শিক্ষা লাভ করলে তাঁর প্রকৃত গুরু নারদ মহাজন সে শিক্ষাকে সে বারম্বার তাঁর পিতা যেত প্রশ্ন করলে যে তুমি গুরুগৃহে রয়ে কোণ শিক্ষা লাভ করছ, সে যা শিক্ষা লাভ করলে পূর্ব প্রহ্লাদ মহাজন সেই কথা হি কুলে। তেমন প্রথম শ্লোকের সে কেন যে নবদা ভক্তি বিষয়ে কেন। পরবর্তী অবস্থায় প্রহ্লাদ মহারাজ কৃষ্ণ নদী বিদুষার্থ গতি হি বিষ্ণু, পরবর্তী অবস্থায় সেটা আলোচনা বা আসিও বোধ সেটা আলোচনা নতে বিদু স্বার্থ গতি হি বিষ্ণু, যে ভগবান বিষ্ণু হি হচ্ছে একমাত্র স্বার্থ একমাত্র গতি জীবর, এইটা জীব ভুলি যাইছে। ଜୀବ ବହୁତ ଦିନରୁ କୃଷ୍ଣ ବହିର୍ଭୂତା ଦୋଷରୁ ବା କୃଷ୍ଣଙ୍କର ସଙ୍ଗଲାଭରୁ ସେ ବା କୃଷ୍ଣଙ୍କର ନିତ୍ୟ ଧାମରୁ ସେ ବିଚ୍ୟୁତ ହେଇଛି, କୌଣସି ପ୍ରକାର କାରଣରୁ ସେ ବିଚ୍ୟୁତ ହେଇଯାଇଛି, ତେଣୁ ତାର କୃଷ୍ଣ ବିମୁଖତା ତା ପାଖରେ ପ୍ରକାଶ ପାଇଛି, ତେଣୁ ସେ କୃଷ୍ଣ ସୃଷ୍ଟି ତା ନାହିଁ, ତେଣୁ ସେ ଭୁଲିଯାଇଛି ଯେ ଭଗବାନ ବିଷ୍ଣୁ ହେଉଛନ୍ତି ତାର ଏକମାତ୍ର ଗତି, ଏକମାତ୍ର ଧ୍ୟେୟ, ଏକମାତ୍ର ସେବ୍ୟ ବସ୍ତୁ। ଏ କଥା ଜୀବ ବହୁ ଅନାଧିକାରରୁ ଭୁଲିଯାଇଛି, କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ଶ୍ରେଷ୍ଠ ଭକ୍ତ ପ୍ରବର ସେମାନେ କେମିତି ଏ କଥା ମନେ ରଖନ୍ତି। ଯେମିତି ପ୍ରହ୍ଲାଦ ମହାରାଜ ତାଙ୍କର ଗୁରୁ ନାରଦଙ୍କ ଠାରୁ ତାଙ୍କ ମାତୃଗର୍ଭରେ ଥିଲା ବେଳେ ଶ୍ରବଣ କରିଛନ୍ତି ଯେ ଭଗବାନ ବିଷ୍ଣୁ ହେଉଛି ଏକମାତ୍ର ପୂଜ୍ୟ, ଏକମାତ୍ର ଧ୍ୟେୟ, ସେଇ ଏକମାତ୍ର ଜୀବର କଲ୍ୟାଣକାରୀ, ଜୀବର ପରମ ବନ୍ଧୁ ସିଏ। ତେଣୁ ଏ କଥା ସିଏ ତାଙ୍କ ପିତାଙ୍କୁ ବାରମ୍ବାର କହିଛନ୍ତି, କିନ୍ତୁ ତାଙ୍କ ପିତା ଥିଲେ ବିଷ୍ଣୁ ବିରୋଧୀ, ଯେତେ ପୂର୍ବଜନ୍ମ ସେ ବିଷ୍ଣୁ ଭକ୍ତ ଥିଲେ କିନ୍ତୁ ବୈଷ୍ଣବମାନଙ୍କ ନିକଟରେ ଅପରାଧ କରିଥିବା ଯୋଗୁଁ, ଯେ ଚତୁର୍କୁମାର ଯେ ବ୍ରାହ୍ମଣ ତାଙ୍କ ନିକଟରେ ଅପରାଧ କରିଥିବାରୁ ବ୍ରହ୍ମ ବିଶ୍ୱାସ ଯୋଗୁଁ ଏବଂ ଭଗବାନଙ୍କ ଇଚ୍ଛାରେ ସେମାନେ ଇଏ ଅସ୍ତ୍ରଜନୀ ପ୍ରାପ୍ତ ହେଇକି ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ହିରଣ୍ୟକଶ୍ୟପ ହିରଣ୍ୟାକ୍ଷ, ତେଣୁ ତାଙ୍କର ହିରଣ୍ୟାକ୍ଷ ଯେ ତାଙ୍କର ଛୋଟ ଭାଇ, ତାଙ୍କୁ ଭଗବାନ ବିଷ୍ଣୁ ଯେତେବେଳେ ବରାହବତା ହେଇଥିଲେ ସେ ପୃଥିବୀକୁ ଉଦ୍ଧାର କରିବା ପାଇଁ ସେ ତାଙ୍କ ଭାଇଙ୍କୁ ସେ ହତ୍ୟା କରିଥିଲେ, ତାଙ୍କ ଭିତରେ ଯୁଦ୍ଧ ହେଇଥିଲା ସେ ତାଙ୍କୁ ହତ୍ୟା କରିଥିଲେ, ତେଣୁ ଏହି ହତ୍ୟାର ପ୍ରତିଶୋଧ ନେବା ପାଇଁ ତାଙ୍କର ଭାଇ ହିରଣ୍ୟକଶିପୁ ଗଭୀର ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କଲେ ଏବଂ ସନ୍ତୁଷ୍ଟ କରି ବରଲାଭ କଲେ ଯେ କିଭଳି ମୃତ୍ୟୁକୁ ଜୟ କରାଯିବ। ତେଣୁ ସେ ମୃତ୍ୟୁ ବା ସର୍ବଧର୍ମ ବିଷୟରେ ହିରଣ୍ୟକଶିପୁଙ୍କର ଯଥେଷ୍ଟ ଜ୍ଞାନ ଥିଲା, କାରଣ ସେ ଯେତେବେଳେ ତାଙ୍କର ଭାଇଙ୍କର ମୃତ୍ୟୁରେ ତାଙ୍କ ମାତାଙ୍କୁ ଏବଂ ତାଙ୍କର ଭାଇଙ୍କର ବଧୂ ଯେଉଁମାନେ ଆଣିଥିଲେ ତାଙ୍କୁ ଯେଉଁ ଆଶ୍ୱାସନା ଦେଉଥିଲେ ସେ ସର୍ବଧର୍ମ ବିଷୟରେ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି ହିରଣ୍ୟକଶିପୁ, କିନ୍ତୁ ବ୍ୟାଖ୍ୟା କରିଥିଲେ ମଧ୍ୟ ସେ ଭଗବାନ ବିଷ୍ଣୁଙ୍କୁ ନିଜ ଶତ୍ରୁ ରୂପେ ଗଣା କରୁଥିଲେ, କାରଣ ସେ ତାଙ୍କ ଭାଇଙ୍କୁ ହତ୍ୟା କରିଥିଲେ, ତେଣୁ ମୃତ୍ୟୁ ଯେ ଏକ ଅନିବାର୍ଯ୍ୟ ଏ ବିଷୟରେ ତାଙ୍କର ଜ୍ଞାନ ଥିଲା, ତା ଯଥେଷ୍ଟ ଜ୍ଞାନ ଥିଲା ହିରଣ୍ୟକଶିପୁଙ୍କର। ତେଣୁ ମୃତ୍ୟୁକୁ ଜୟ କରିବା ପାଇଁ ସେ ବ୍ରହ୍ମାଙ୍କୁ ତପସ୍ୟା କଲେ ଏବଂ ସେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିକି ସେ ବରଲାଭ କଲେ ଯେ କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ସେ ମୃତ୍ୟୁ ହେବେନି, ବା ଦିନ ରାତିରେ ମଧ୍ୟ ସେ ମୃତ୍ୟୁ ହେବେନି, ବା ଭୂମିରେ ବା ଉପରେ ଆକାଶ ଉପରେ ମଧ୍ୟ ତାଙ୍କର ମୃତ୍ୟୁ ହେବନି, ବା କୌଣସି ସ୍ତ୍ରୀ ବା ପୁରୁଷ ବା କୌଣସି ନର ରୂପରେ ମଧ୍ୟ ତାଙ୍କର ମୃତ୍ୟୁ ହେବନି, ମଣିଷ ରୂପରେ ମଧ୍ୟ ତାଙ୍କର ମୃତ୍ୟୁ ହେବନି। ତେଣୁ ଯେତେ ପ୍ରକାର ମୃତ୍ୟୁର ବାଟ ସବୁ ରହିଛି ସେ ବାଟକୁ ସବୁ ବନ୍ଦ କରିଦେଲେ ସେ, ତେଣୁ ସେ ଭାବିଲେ ଯେ ମୁଁ ଏହାଦ୍ୱାରା ମୁଁ ମୃତ୍ୟୁକୁ ଜୟ କରିଯିବି, ତେଣୁ ସେ ମୃତ୍ୟୁକୁ ଜୟ କରିଗଲେ ମଧ୍ୟ ସେ ନିଜ ଦୃଢ଼ ସଂକଳ୍ପ ହେଇଗଲେ ଏବଂ ଯେତେବେଳେ ସେ ପୁଣି ଫେରିଆସିଲେ ପୁଣି ସେ ସ୍ୱର୍ଗ ରାଜ୍ୟକୁ ଅଧିକାର କରିନେଲେ ଏବଂ ଦେବତାମାନଙ୍କୁ ପୁଣି ସମସ୍ତ ପ୍ରକାର ଦେବତାମାନଙ୍କୁ ସେ ମାନେ ଦୁଃଖଦାୟକ ଉତ୍ପୀଡ଼ନ କରିବାକୁ ଲାଗିଲେ। ତେଣୁ ଏପରି କେହି ଲୋକ ନଥିଲେ, ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ, ଏତେ ତାଙ୍କର ତପବଳ ଥିଲା, ପ୍ରାୟ 60,000 ଅଧିକ ବର୍ଷ ସେ ତପସ୍ୟା କରିଥିଲେ, ତେଣୁ 60,000 ଅଧିକ ବର୍ଷ ଏବଂ ତାଙ୍କ ଶରୀର ସବୁ ଯେତେ ମାଂସ ହାଡ଼ ମାଂସ ଏବଂ ଅସ୍ଥି ଛଡ଼ା ଆଉ ସବୁ କିଛି ତାଙ୍କ ସବୁ ନଷ୍ଟ ହେଇଥିଲା, ତାଙ୍କୁ ପିମ୍ପୁଡ଼ି ଜନ୍ଦାବନ ଖାଇ ସବୁ ନଷ୍ଟ କରିଦେଇଥିଲେ, କେବଳ ଅସ୍ଥିରେ ହିଁ ତାଙ୍କ ଜୀବନ ତାଙ୍କର ଜୀବନ ଧାରଣ କରିଥିଲା, ତାଙ୍କ ଚାରିପଟେ ବିଭିନ୍ନ ପ୍ରକାର ଜଙ୍ଗଲ ସବୁ ସୃଷ୍ଟି ହେଇଥିଲା। ତେଣୁ ଯେତେବେଳେ ତାଙ୍କ ତୀବ୍ର ତପସ୍ୟାରେ ବ୍ରହ୍ମା ବା ଅନ୍ୟ ଦେବତାମାନଙ୍କ ଭିତରେ ଭୟ ଖେଳିଗଲା, ତେଣୁ ବ୍ରହ୍ମା ବାଧ୍ୟ ହେଇକି ଅନ୍ୟ ଦେବତାଙ୍କ ଚାପରେ ସେ ତାଙ୍କୁ ସନ୍ତୁଷ୍ଟ, ବ୍ରହ୍ମା ଜାଣିଥିଲେ ଯେ ଇଏ ଦୁଷ୍ଟ, ଇଏ ବ୍ରହ୍ମ ବର ପାଇଲେ ଇଏ ଅନ୍ୟମାନଙ୍କର କ୍ଷତି କରିବ ବା ଅନ୍ୟମାନଙ୍କର ଉତ୍ପୀଡ଼ନ କରିବ ଦେବତାମାନଙ୍କୁ, ତଥାପି ଯେହେତୁ ସେ ତପସ୍ୟା କରିଛି ତପସ୍ୟାର ଫଳ କେବେ ନଷ୍ଟ ହେବନି, ଆଉ ବ୍ରହ୍ମା ହେଉଛି ସର୍ବଶ୍ରେଷ୍ଠ ତପସ୍ୟ ପୃଥିବୀରେ, ଦେବତା ଯେତେ ଦିବ ଅଛନ୍ତି ବ୍ରହ୍ମା ହେଉଛି ସର୍ବଶ୍ରେଷ୍ଠ ତପସ୍ୟ, ଏବଂ ତପସ୍ୟା କରିକି ସେ ଦିବ୍ୟ ଜ୍ଞାନ ଲାଭ କରିଛନ୍ତି ଏବଂ ଭଗବାନଙ୍କର ନିର୍ଦ୍ଦେଶରେ ଏବଂ ତାଙ୍କ ଅଧ୍ୟକ୍ଷତାରେ ଭୂତ ପ୍ରକୃତି ଏବଂ ମନୁଷ୍ୟ ଜୀବମାନଙ୍କୁ ସୃଷ୍ଟି କରିଛନ୍ତି, ସେ ହେଉଛି ସର୍ବଶ୍ରେଷ୍ଠ ତପସ୍ୟ। ତେଣୁ ତାଙ୍କୁ ହିରଣ୍ୟକଶିପୁ ତପସ୍ୟା କରିକି ତାଙ୍କୁ ସନ୍ତୁଷ୍ଟ କରିଦେଲେ ଏବଂ ମୃତ୍ୟୁକୁ ଜୟ କରିଦେଲେ, ତେଣୁ ବ୍ରହ୍ମା ଆସି ତାଙ୍କୁ ବର ପ୍ରଦାନ କଲେ, ତାଙ୍କ ଇଚ୍ଛା ଅନୁସାରେ ଯେହେତୁ ତାଙ୍କୁ ପ୍ରସନ୍ନ ଥିଲେ ତେଣୁ ହିରଣ୍ୟକଶିପୁକୁ ସେ ବର ଦେଲେ ଯେ ସବୁ ପ୍ରକାର ମୃତ୍ୟୁର ବାଟ ବନ୍ଧିକି ତେଣୁ ସେ ବର ଦେଲେ, ତେଣୁ ସେ ବର ପାଇ ସେ ଆସିକି ଯେତେ ପ୍ରକାର ବିଷ୍ଣୁ ବିରୋଧୀ କାର୍ଯ୍ୟ ସେ କଲେ, ସେ ବିଷ୍ଣୁଙ୍କର ଭକ୍ତ ମୁନିଷୀମାନଙ୍କୁ ବ୍ରାହ୍ମଣମାନଙ୍କୁ ସେ କଷ୍ଟ ଦେଲେ ଏବଂ ଯଜ୍ଞ କାର୍ଯ୍ୟ ବନ୍ଦ କରିଦେଲେ ଏବଂ ସେ ଜାଣିଲେ ଯେ ଏମାନେ ହେଉଛନ୍ତି ବିଷ୍ଣୁ, ଏମାନଙ୍କ ଶକ୍ତିରେ ଶକ୍ତି ବଳବାନ ହେଉଛି, ତେଣୁ ସେ ବ୍ରାହ୍ମଣମାନଙ୍କର କାର୍ଯ୍ୟକଳାପ ସବୁ ବନ୍ଦ କରିଦେଲେ, ଭକ୍ତମାନଙ୍କର ଯଜ୍ଞକର୍ମକୁ ସେ ବନ୍ଦ କରିଦେଲେ, ନାମ ସଂକୀର୍ତ୍ତନକୁ ବନ୍ଦ କରିଦେଲେ, ଯେତେ ପ୍ରକାର ବିଷ୍ଣୁ ପ୍ରୀତି ଅର୍ଥେ ଯେଉଁ ସବୁ କାର୍ଯ୍ୟ କରାଯାଏ ଏ ଧରାଧାମରେ ସବୁ କାର୍ଯ୍ୟକୁ ସେ ନିରୋଧ କରିଦେଲେ। ତେଣୁ
देवता मानक सब विभिन्न प्रकार निज वायु अग्नि जल जो प्रधान तीन टा देवता से मैंने हिरण्यकशिप पूरा नियंत्रण थे से जो कार्य गुड़ा से आलोचना कर दी जाए प्रथम स्तर से युवक सब पूरा कंट्रोल निज कंट्रोल से किसी कार्य ना से सब कार्य सी कंट्रोल करते जे धराधाम जो वर्षा हम पवन अग्नि जल समस्त कार्यकला से नियंत्रण कर तपस्या वाले सी एत शक्तिशाली थे तेणु यही तपस्या पुत्र जिते बड़े देखिले से भगवान विष्णु ये जड़े अति भक्त ही ये मत अवमान करे सी निजे भगवान कहते हिरण्य कश्यप निजक भगवान से एस्टाब्लीश करते निजक प्रतिपादन करते कहते मत ही तुम समस्त पूजा कर मु ही तुम रक्षाकर्ता मु ही तुम प्रकाश प्रकार तुम जहाँ आवश्यकता मु ही तुम जगुच कारण तीन स्वर्ग मत पाद तीन टाक से अधिकार कर नहीं तो कहे जहाँ कितने अच्छे सब मो नियंत्रण रही तेणु मुझे भगवान तुम्हें जहाँ किसी पाच मो दया ही पाच तेणु सी निज पुत्र जो भगवान विष्णु भक्त सहित प्रार्थना कला से जाणीगला ये भगवान विष्णु मायावी से तो बहुत मायावी श्रेष्ठ तेणु सी मायावी रूप धारण करके मो पुत्र भितर प्रवेश कलानी और मत मो पुत्र भितर पशिकी से विष्णु को प्रार्थना कर मोर विरोधी है तेणु से निज पुत्र जी कि प्रहलाद को सब अधिक स्नेह करते जो प्रहलाद कहते निज कल को लेकिन निज कल बसुते गेल करते तार मथा को चुंबन करते कि जिते सी विष्णु विरोधी कथबार्ता पुत्र निकट शुणिले प्रिय पुत्र प्रहलाद को शुणिले से पूरा क्रोध हो गले तेणु प्रहलाद महाराज विभिन्न प्रकार प्रहलाद को सी टर्चर करपर मारि दि जापे कि मार सक्षम हो भगवान तो जहाँ भगवान जहाँ सुरक्षा देवे मारे किए भगवान भगवान गीतार कहते अर्जुन तुम घोषणा कर मो भक्त के विनाश हो तेणु प्रहलाद तो अति प्रिय भक्त तेनालीर कौन क्षति होयारे पोड़ पोड़ देवा चेषा कराला समुद्र में पकई देवा चेषा कराला हाथी घोड़ा आंक चढ़े कहला अति तीक्षण स्वर अस्त्र द्वारा बद्ध करने ये कराला जिते प्रकार चेषा कले हत्या करें तो हिरण्यकशिपु निजे हत्या करने चाहूंगा कारण से निज पुत्र तो तेणु से बाध्य कला ना ये मैंने तो कही पार ना मुझे या हत्या करी तेणु यह स्थिर करके से हत्या करने चाहिए कहला ठीक अच्छे आज मुझे तेज तर शास्ती रे तर जो उद्धत जो गुण तार आज जो उपयुक्त शास्ती तक प्रदान करी तेरे मुझे निज खड़ग तेज हत्या करी कितु तेज तू तो स्मरण कर तर भगवान किए अच्छे तेज से बर्तमान रक्षा करू हिरण्य सुप्रति प्रहलाद बोधे से खुंब निकट बोधे चाहूल लक्षण करते सी भाविले आ भितर बोधे विष्णु अच्छी बोधे तेणु से कहे कौन तो विष्णु आ भितर अच्छे ये कहे हाँ ये विष्णु ये सबुआड़े सचराचर जीवन व्यास वसुदेव विष्णु अन्य एक नाम वसुदेव जेहेतु से भगवान को वसुदेव पुत्र वासुदेव वसुदेव पुत्र वासुदेव कह जाए ता छा से सचराचर जीव जिते लिविंग एंटिटीज रही जीव चित पदार्थ का अचित पदार्थ से सत्ता रही है अन्य एक नाम वासुदेव तेणु से ठीक अच्छे तु जब कौन तर भगवान सब अवस्थित अच्छा ये स्तंभ रू बाहर कर भगवान अच्छा ना तेणु सी निकट स्तंभ को तार वज्र आघात कला से स्तंभ भाग भगवान नृसिंह रूप से एक अद्भुत शरीर धारण कले जहाँ मनुष्य नुहे कि पशु नुहे कारण ब्रह्मांड से बरप्राप्त होते जो मनुष्य पशु द्वारा से निहत हो तेरे से गोटे विचित्र रूप धारण कले जहाँ मुखटी पशुतुल्य शरीर टी मनुष्यतुल्य शरीर धारण करके से प्रकट हो गले अति भीषण भाव गर्जन करी तेणु हिरण्यक सहित युद्ध है सरल भाव कौच कारण प्रकृत पॉइंट को आसपाई तेणु युद्ध है युद्ध से हिरण्यकशी को विदारण कर बक्ष ये करपान कर किंतु तांकर भगवान नृसिंहदेव भीति क्रोधारित होते से कहार प्रार्थना द्वारा संतुष्ट अति प्रियतमा लक्ष्मीदेवी से मत ये भयंकर रूप दी पाक जीप इच्छा प्रकाश कले ब्रह्मा शिव एम पाक आसिक सेवा शांत गुरुत्व को शांत शांत करने आज सक्षम हेले विभिन्न प्रकार जो देवादेवी थे जो मैंने कि उपस्थित थे समस्ते से भगवान को यही भयंकर रूप देखिए भय पाई तेणु ब्रह्मा निर्देश में प्रहलाद महाराज आसे स्तुति करने प्रसन्न करने तो प्रहलाद महाराज आसिकी भगवान को जो स्तुति कले गोटे फल फूल माला भगवान को बेगरे पकड़े जो भगवान प्रसन्नता आस्ते आस्ते गुरु रूप शांत रूप को आसला तेणु ଅନ୍ୟମାନେ ଦେବାଦେବୀ ବା ବ୍ରହ୍ମା ଶିବାଦେବୀ ଯେଉଁମାନେ ସବୁ ଉପସ୍ଥିତ ଥିଲେ ସେମାନେ ମଧ୍ୟ ଆସ୍ତେ ଆସ୍ତେ ସେମାନେ ଭାରି ଉଦ୍ବିଗ୍ନ ଥିଲେ ଯେ ଭଗବାନଙ୍କର ବି ଉଗ୍ର ରୂପ ଦେଖି ତେଣୁ ବର୍ତ୍ତମାନ ପ୍ରହ୍ଲାଦ ମାନେ ଯିଏ ଭକ୍ତ ଶ୍ରେଷ୍ଠ ସବୁକିନା ସବୁପ୍ରକାର ବୈଦିକ ଜ୍ଞାନର ବା ଭକ୍ତିର ସର୍ବୋଚ୍ଚ ସ୍ତର ଭକ୍ତି ହେଉଛି ଭାଗବତର ଏକ ଭୂଷଣ ଭକ୍ତି ବିନା ଭାଗବତ ଅପୂର୍ଣ୍ଣ ତେଣୁ ସେଇ ଭକ୍ତିକୁ ଭକ୍ତିକୁ ଏଠି ଏ ଜଗତରେ ପ୍ରତିଷ୍ଠା କରିବା ପାଇଁ ଭଗବାନ ଭକ୍ତ ଶ୍ରେଷ୍ଠ ପ୍ରହ୍ଲାଦ ମହାରାଜ ସେ ଚେଷ୍ଟା କରୁଛନ୍ତି ତେଣୁ ତାଙ୍କର ସ୍ତୁତିରେ ତାଙ୍କ ଦୈନ୍ୟତା ସେ ଫାଷ୍ଟ ପ୍ରକାଶ କରୁଛନ୍ତି ଯେମିତି ଭକ୍ତିର ଦୈନ୍ୟତା ଭକ୍ତିର ସବୁଠାରୁ ବିଶେଷ ସମ୍ପଦ ହେଉଛି ଦୈନ୍ୟତା ଯିଏ ଦୈନ୍ୟ ହୁଏ ଭକ୍ତିଦେବୀ ହେଉଛନ୍ତି ନିରପେକ୍ଷା ସେ ସ୍ତ୍ରୀ କିନ୍ତୁ ସେ କାହା କୌଣସି ଗୁଣ ଉପରେ ସେ ଲକ୍ଷ୍ୟ କରନ୍ତି ବା କୌଣସି ବିଶେଷ ଗୁଣ କୌଣସି ପୁରୁଷ ହାସଲ ବା ଗୋଟେ ଜୀବ ଲାଭ କଲେ ସେ ଭକ୍ତି ଆସିବ ଏମିତି କଥା ନୁହେଁ ଭକ୍ତି ସର୍ବସ୍ୱତନ୍ତ୍ର ଯେମିତି ଭଗବାନ ସ୍ୱତନ୍ତ୍ର ତାଙ୍କର ଅନ୍ତରଙ୍ଗା ଶକ୍ତିରୁ ତାଙ୍କ ହୃଦୟରୁ ବାହାରିଥିବା ଭକ୍ତି ଯେ ଯେଉଁ ଶକ୍ତି ଏ ଭକ୍ତମାନଙ୍କୁ ପରିପୋଷଣ କରୁଛି ଏ ଜଗତରେ ଭକ୍ତିଦେବୀ ଭଗବାନଙ୍କ ହୃଦୟରୁ ମାନେ ଉତ୍ପନ୍ନ ହୋଇଛନ୍ତି ଏବଂ ଏ ଜଳ ଜଗତରେ ଭକ୍ତମାନଙ୍କୁ ପୋଷଣ କରିବା ପାଇଁ ଭକ୍ତିଦେବୀ ବିଚରଣ କରୁଛନ୍ତି ତେଣୁ ସେଇ ଭକ୍ତିଦେବୀ ହେଉଛନ୍ତି ସ୍ତ୍ରୀ ସ୍ୱରୂପା ସେ ସ୍ୱାଧୀନ ନିରପେକ୍ଷ ସେ କୌଣସି ଗୁଣକୁ ଅପେକ୍ଷା କରନ୍ତିନି କିନ୍ତୁ ଯାହାକୁ ଭକ୍ତି ଯାହା ଯଦି ପ୍ରସନ୍ନ ପ୍ରସନ୍ନ ହୁଅନ୍ତି ତାଙ୍କ ଠାରେ ସବୁ ବୈଦିକ ଗୁଣ ଗୁଡ଼ିକ ଯେତେ ଦେବଗୁଣ ଗୁଡ଼ିକ ତାଠାରେ ସତ୍ୟ ପ୍ରକାଶିତ ହୁଏ ଅର୍ଥାତ୍ ଭକ୍ତି ଦେବୀ ଯାହାକୁ ପ୍ରଥମେ କୃପା କରିବେ ତା ନିକଟରେ ଅନ୍ୟ ଦେବଗୁଣିକ ଗୁଣ ଗୁଡ଼ିକ ଆସିକି ଆଶ୍ରୟ କରିବେ ଯେମିତି ଭଗବାନ ଏ ଧରାଧାମକୁ ଆସିଲେ ଅନ୍ୟ ପାର୍ଶ୍ୱଦମାନେ ସେମାନେ ସତ୍ୟ ଏ ଧରାଧାମରେ ଆସିକି ପ୍ରଗତ ହେଇଯାଆନ୍ତି ଭଗବାନଙ୍କ ଜାଗାରେ ସେମାନେ ଅଂଶଗ୍ରହଣ କରନ୍ତି ତା ନା ସେମାନେ ତାଙ୍କ ସାର୍ବେ ତାଙ୍କ ଚାକର ସେବକ ତେଣୁ ଯେତେବେଳେ ଭଗବାନ ଆସନ୍ତି ଯେଭଳି ଆମର କୌଣସି ବିଶେଷ ଏଠି ଅଞ୍ଚଳ ଯଦି ମନ୍ତ୍ରୀ ବା ପ୍ରାଇମ୍ ମିନିଷ୍ଟର ବା ରାଷ୍ଟ୍ରପତି ଆସନ୍ତି ତା ପୂର୍ବରୁ ଅନ୍ୟାନ୍ୟ ଯେତେ ସବୁ ପ୍ରଶାସନିକ ରହିଛନ୍ତି ସେ ଏରିଆରେ ସେମାନେ ପୁରା ତତ୍ପର ହେଇପଡ଼ନ୍ତି ସେ ପରିହାର ଯେଭଳି ରାସ୍ତାଘାଟ ପରିଷ୍କାର ରହିବ ତାଙ୍କର ଆଜିବା ଆସିବା ଯେଭଳି ତେଣୁ ଭଗବାନ ଯେତେବେଳେ ଏଠି କୌଣସି ଜାଗାକୁ ବିଶେଷ ଜାଗାକୁ ଆସନ୍ତି ତାଙ୍କର ଅନ୍ୟ ଶକ୍ତି ଗୁଡ଼ିକ ଆସିକି ଭଗବାନ ଯେଭଳି ତାଙ୍କର ଅନ୍ୟ ଶକ୍ତି ଲୀଳା ଶକ୍ତି ହଉ ବା ଅନ୍ୟ ଯେତେ ଦେବଶକ୍ତି ହଉ ଯେତେ ଶକ୍ତି ସେମାନେ ଆସିକି ଭଗବାନଙ୍କର ବିଶେଷ ବିଶେଷ କାର୍ଯ୍ୟରେ ଏଠି ନିଯୁକ୍ତ ହେଇଯାଆନ୍ତି ସେଥିପାଇଁ ତାଙ୍କୁ କହିବା ପାଇଁ ପଡ଼େନି ସେଇଭଳି ଭକ୍ତି ଦେବୀ ଯେଉଁ ଯାହାପରେ କୃପା କରିବେ ତା ପାଖରୁ ଅନ୍ୟ ଦେବ ଗୁଣ ଗୁଡ଼ିକ ସେଠି ସତ୍ୟ ତାଙ୍କ ନିଜ ପ୍ରକାଶ ହେବ ତେଣୁ ଯେହେତୁ ପ୍ରହ୍ଲାଦ ମହାରାଜ ଭକ୍ତର ମୂର୍ତ୍ତିମନ୍ତ ଅବତାର ଥିଲେ ତେଣୁ ତାଙ୍କ ପାଖରେ ଏଭଳି ଦୈନ୍ୟତା ପ୍ରକାଶ ପାଇବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ ଇଏ ଭକ୍ତର ବିଶେଷ ଗୋଟେ କ୍ୱାଲିଟି ତେଣୁ କିଭଳି ଭଜନ କରାଯିବ ମହାପ୍ରଭୁ ତ କହିଛନ୍ତି ତୃଣାଗତି ଶୁଣିଚେନ ତରୁଣୀ ସହି ସୁନା ଅମାନୀନ ମାନଦେନ କୀର୍ତ୍ତନୀୟ ସଦାହରି ତେଣୁ ତିନିଟା ଗୁଣ ବିଶେଷ ଭାବରେ ହରିଭଜନ ଭାଇ ବିଶେଷ ପ୍ରୟୋଜନ ଯାହାଦ୍ୱାରା ହରିଭଜନ ଅତି ହରିଭଜନ ଫଳ ତତ୍କ୍ଷଣାତ୍ ବା ଅତି ଶୀଘ୍ର ଲାଭ କରାଯାଇପାରିବ ତୃଣାଗତି ଶୁଣିଚେନ ତୃଣ ଠାରୁ ତୁମେ ନିଜକୁ ଅଧିକ ଛୋଟ ବା ନିଚ ମନେ କରିବ ତୃଣ ହେଉଛି ଘାସ ତା ଉପରେ କିଛି ଗାଡ଼ି ମଟର ମଣିଷ ପାଦରେ ଯାଉଛି କିନ୍ତୁ ସିଏ ସଂଖ୍ୟା ଜବି ହେଉଛି ପୁଣି ଉଠୁଛି ସେ କେବେ ପ୍ରତିବାଦ କରୁନି ତେଣୁ ମଣିଷକୁ ତୃଣ ବୋଲି ତାକୁ ସିଏ ନିଚ ହେବା ପାଇଁ ଚେଷ୍ଟା କରିବ ବା ନିଚ ହେବ ଏହା ହରିଭଜନର ପ୍ରଥମ ଗୋଟେ କ୍ୱାଲିଟି ଯାହା କୁହା ମହାପ୍ରଭୁ ସ୍ଥିର କରିଛନ୍ତି ଇଏ ଗୋଟେ ପ୍ରଥମ ତାପରେ ତୃଣା ଦେଇକି ଶୁଣିଛି ଆମେ ତରୁଡ଼ିବ ସହିଷ୍ଣା ବୃକ୍ଷ ବୃକ୍ଷ ତାର ଏତେ ସହିଷ୍ଣୁ ଯେ ବୃକ୍ଷର ଫଳ ଫୁଲ ପତ୍ର ଆମେ ସବୁ ନେଇ ଆସିଲେ ମଧ୍ୟ ବୃକ୍ଷ ପ୍ରତିବାଦ କରୁନି ଆମେ ଯଦି ତା ମୂଳରେ ଜଳ ଲଗାଉଛୁ ଜଳ ବିନା ସୂର୍ଯ୍ୟକିରଣ ଯଦି ବୃକ୍ଷ ମରିଯାଉଛି ସେ ମଧ୍ୟ ପାଣି ପାଇଁ କାହାକୁ ନିବେଦନ କରୁଛି ଯେ ମୋତେ ଜଳ ଦିଅ ମୁଁ ଜୀବନ ଧାରଣ କରିବି ସେ କାହାକୁ ମାଗୁନି ତେଣୁ ତାର ଏଇ ଦୈନ୍ୟ ଭାବ ରହିଛି ସେ ତାକୁ ମଧ୍ୟ ଯଦି କାଟି ଦିଆଯାଏ ବି ସେ ପ୍ରତିବାଦ କରିବନି ଯେ ତୁମେ ମୋତେ କାହିଁକି କାଟୁଛ ଏବଂ ସେ ନିଜ ଛାଇ ଦ୍ୱାରା ସୂର୍ଯ୍ୟ ଆଲୋକରୁ ସୂର୍ଯ୍ୟ ତାପରୁ ଇଏ ଜୀବମାନଙ୍କୁ ମଧ୍ୟ ସେ ଉଦ୍ଧାର କରୁଛି ଯେତେ ପ୍ରକାର ସେବା କରାଯାଇପାରେ ଏହି ସେବାର ଗୁଣ ସବୁ ବୃକ୍ଷ ନିକଟ ରହିଛି ଏବଂ ବୃକ୍ଷର ସବୁଠାରୁ ବଡ଼ ଗୁଣ ହେଉଛି ସହନଶୀଳତା ସହନଶୀଳତା ପ୍ରତି ହେଉଛି ବୃକ୍ଷ ତେଣୁ ଭକ୍ତ ନିଜକୁ ତୃଣ ଠାରୁ ଅଧିକ ହୀନ ମନେ କରିବ ଜୟ ଜୟ ଶ୍ରୀ ଶ୍ରୀ ଗୁରୁପାଳ ଜୟ ଗୋମିତାଇ ଜୟ ଜୟ ରାଧା ଗୁରୁପାଳ ଜୟ ମିତାଇ ତେଣୁ ଭକ୍ତରେ ଏଇ ଯେ ଦୟନୀୟ ଭାବ ସେ ତୃଣ ଠାରୁ ସେ ହୀନ ହେବ ଏବଂ ବୃକ୍ଷ ଠାରୁ ସେ ସହନଶୀଳ ହେବ ତୃଣା ଦେବୀ ଶୁଣିଚେନ ତରୁରୀ ବା ସହିଷ୍ଣ ଅମାନୀନ ମାନଦେନ ଖାଲି ଏତିକି ନୁହେଁ ଅମାନୀନ ମାନଦେନ ତାର ଯେଉଁ ଯୋଗ୍ୟତା ଅଛି ସେ ଯେଉଁ ସେ ଯୋଗ୍ୟତା ଅନୁସାରେ ଯେଉଁ ସମ୍ମାନ ସେ ପାଇବାର ଅଛି ସେ ଯୋଗ୍ୟତା ବା ସେଇ ଯୋଗ୍ୟତା ପାଇଁ ସେ ବା ସେଇ ସମ୍ମାନ ପାଇଁ ସେ କେବେ ଆଶା କରିବନି ଜଣେ ଯେଉଁ ଯୋଗ୍ୟତା ତାର ଅଛି ଜଣେ ସେଇ ଯୋଗ୍ୟତା ସମସ୍ତେ ସେଇ ଯୋଗ୍ୟତାର ଅନ୍ୟମାନେ ଅନ୍ୟ ତାକୁ ସମ୍ମାନ ଦେବେ କିନ୍ତୁ ସେ ସେ ସମ୍ମାନଟା ଆଶା କରିବେନି ସେ ସବୁବେଳେ ନିଜକୁ ଅନ୍ୟର ଦାସ ବୋଲି ମନେ କରିବ, ଅନ୍ୟର ସାରଣ ବା ସେବକ ବୋଲି ସେ ମନେ କରିବ। ତେଣୁ ଏଠି ପ୍ରହ୍ଲାଦ ମହାରାଜ ସେ କଥା କହୁଛନ୍ତି ଯେ ମୁଁ କୁର୍ମୀର ଯେମିତି ବିଷ୍ଠା ସଦୃଶ, ଯେଭଳି ବୈଷ୍ଣବ ଚୂଡ଼ାମଣି ରସରାଜ କବିରାଜ ଗୋସ୍ୱାମୀ, କବିରାଜ ଗୋସ୍ୱାମୀ ହେଉଛନ୍ତି ଯେତେ ବୈଷ୍ଣବ ରହିଛନ୍ତି ବୈଷ୍ଣବ ଆଚାର୍ଯ୍ୟମାନେ, ତାଙ୍କୁ କେବଳ ରସରାଜ ଉପାଧି କେବଳ କବିରାଜ ଗୋସ୍ୱାମୀ ଦେଇଛନ୍ତି। କାରଣ କବିରାଜ ଗୋସ୍ୱାମୀ ଯେଉଁ ଚୈତନ୍ୟ ଚୈତନ୍ୟ ତ ରଚନା କରୁଛନ୍ତି ସେଥିରେ ଭଗବାନଙ୍କର ରସର ପ୍ରଭାବ, ଯେଉଁ ରସର ଐଶ୍ୱର୍ଯ୍ୟର ବର୍ଣ୍ଣନା ଏତେ ରହିନି, ଭଗବାନଙ୍କର ରସ ମାଧୁର୍ଯ୍ୟ ରସର ବର୍ଣ୍ଣନା ଅତି ସୁନ୍ଦର ଭାବରେ ବର୍ଣ୍ଣନା ରହିଛି। ଯେଉଁ ମାଧୁର୍ଯ୍ୟ ରସ ଷଡ଼ଗୋସ୍ୱାମୀ ମାନେ ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି, ସେ ମାଧୁର୍ଯ୍ୟ ରସକୁ ଅତି ନିଖୁଣ ଭାବରେ ଏବଂ ଅତି ସୁନ୍ଦର ସରଳ ଭାବରେ ସିଏ ଚୈତନ୍ୟ ଚୈତନ୍ୟ ମଧ୍ୟ ବର୍ଣ୍ଣନା କରିଛନ୍ତି। ତେଣୁ ତାଙ୍କର ରସରାଜ ଉପାଧି ବା ବୈଷ୍ଣବ ସମାଜ ତାଙ୍କୁ ଦେଇଛନ୍ତି, ସେଇ ଜ୍ଞାନର ମୃତ୍ୟୁମନ୍ତ ପ୍ରତୀକ ଶ୍ରୀ କବିରାଜ ଗୋସ୍ୱାମୀ ଏଠି କହୁଛନ୍ତି ମୁଁ ମୋର କ'ଣ ଅଛି, ମୁଁ ଏଇ ଶାସ୍ତ୍ରକୁ ରଚନା କରିବି ବା ସିଏ ଯେତେବେଳେ ଶାସ୍ତ୍ର ରଚନା କରୁଥିଲେ ତାଙ୍କର 80 ବର୍ଷରୁ ଉର୍ଦ୍ଧ୍ୱ ହେଇଥିଲା, ତାଙ୍କୁ ଭଲ ପରିଷ୍କାର ଦେଖାଯାଉଥିଲା, ହାତ ହସ୍ତ ମାନେ ଥରୁଥିଲା ଲେଖିବା ପାଇଁ, ଲେଖନୀ ସେ ଚାଳନ କରିପାରୁନଥିଲେ। ତାପରେ ଆଉ ଗୋଟେ ବିଶିଷ୍ଟ ଜିନିଷ ହେଉଛି ସେ ମହାପ୍ରଭୁଙ୍କର ଲୀଳାରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିନାହାନ୍ତି, ଏବଂ ଦୁଇରେ ମହାପ୍ରଭୁଙ୍କର ବିଶେଷ ପୁରୀରେ ଅବସ୍ଥାନ କରୁଥିବା ସମୟରେ ଯେଉଁ ଲୀଳା ସେ ପ୍ରାୟ 24 ବର୍ଷ ପୁରୀରେ ଅବସ୍ଥାନ କଲେ, 6 ବର୍ଷ ସେ ଗଲେ ବିଭିନ୍ନ ତୀର୍ଥ ଭ୍ରମଣ କରିବା ପାଇଁ, ଏ ସମୟରେ ମଧ୍ୟ ସିଏ କେହି ପୁରୀକି ଆସିନାହାନ୍ତି। ଚେତନ କବିରାଜ ଗୋସ୍ୱାମୀ କେହି ପୁରୀ ଆସିନାହାନ୍ତି, ଦର୍ଶନ କରିନାହାନ୍ତି, ପୁରୀ ଜଗନ୍ନାଥ ଦର୍ଶନ କରିନାହାନ୍ତି ବା ପୁରୀ ବିଷୟରେ ତାଙ୍କ ବିଶେଷ ଧାରଣା ନାହିଁ, କିନ୍ତୁ ଭକ୍ତ ମୁଖରୁ, କାହାଙ୍କ ମୁଖରୁ, ତା ରଘୁନାଥ ଦାସ ଗୋସ୍ୱାମୀ ପୁରୀ ଆସିଲେ ମହାପ୍ରଭୁଙ୍କ ନିକଟରେ ପୁରୀରେ ଅବସ୍ଥାନ କରୁଥିଲେ, 12 ବର୍ଷ ସେ ଥିଲେ ପୁରୀରେ, ସେ ସ୍ୱରୂପ ଗୋସ୍ୱାମୀଙ୍କ ଠାରୁ ଦୀକ୍ଷା ନେଇକି ସେ ଅବସ୍ଥାନ କରୁଥିଲେ ଏବଂ ମହାପ୍ରଭୁଙ୍କ ପ୍ରକଟ ପରେ ସେ ଗଲେ ବୃନ୍ଦାବନ। ତେଣୁ ସେ ସମୟରେ ମହାପ୍ରଭୁଙ୍କର ପ୍ରତ୍ୟେକ ଲୀଳା ସହିତ ସେ ତାଙ୍କୁ ସେ ପୂର୍ଣ୍ଣ ଭାବେ ପରିଚିତ ଥିଲେ। ତେଣୁ ସେ ଯାହା ସବୁ ଲୀଳା ଗୋଟେ ଟିପା ଖାତା ଟିପି ରଖୁଥିଲେ, ତାକୁ କଚଡ଼ା କୁହାଯାଏ ଚକଡ଼ା, ସେ ଖାତା ବା ତାଙ୍କ ମୁଖରୁ ଯାହା ଶୁଣୁଥିଲେ ଏବଂ ଅନ୍ୟାନ୍ୟ ଯେଉଁ ମାନେ ମହାପ୍ରଭୁଙ୍କ ସଂସ୍ପର୍ଶ ଆସିଥିଲା ତାଙ୍କ ପାଖରୁ ଯେଉଁ ପ୍ରତ୍ୟେକ ଜ୍ଞାନ ଲାଭ କରୁଥିଲେ ସେ ଜ୍ଞାନକୁ ସେ ଚୈତନ୍ୟ ଚୈତା ରୂପରେ ସେ ଲେଖି ହେଇଛନ୍ତି, ଯାହାକି ଆମ ବୈଷ୍ଣବମାନଙ୍କର ଅଧିକ ପ୍ରିୟ ପ୍ରାଣ ସଦୃଶ ଚୈତନ୍ୟ ଚୈତାମ, ଯେହେତୁ ଭାଗବତ ଠାରୁ ଚୈତନ୍ୟ ଚୈତାମ ତ ଆହୁରି ଅଧିକ ପ୍ରିୟ ବୈଷ୍ଣବମାନଙ୍କର ଅତି ପ୍ରିୟ, ଯାହାକି ଆମେ ଯେଉଁଟା କୁହନ୍ତି ଯେ ହେଉଛି PG କ୍ଲାସ୍ର ପାଠ ଚୈତନ୍ୟ ଚୈତାମ, ଯେଉଁମାନେ MA କ୍ଲାସ୍ ପଢ଼ିବେ, ଯେ ଯେଉଁମାନେ ମେଟ୍ରିକ କ୍ଲାସ୍ର ପାଠ ହେଉଛି କିଏ ଇଏ ଆମର ଭଗବତ ଚେତା, ଏବଂ ସମସ୍ତେ ଯେମିତି ମେଟ୍ରିକଟା ପାସ୍ କରିବା ପାଇଁ ବାଧ୍ୟ, ତାପରେ କିଏ ଡକ୍ଟର ହେବ, ଇଞ୍ଜିନିୟର ହେବ ବା ଲେକ୍ଚର ହେବ, ଅନ୍ୟ ଲାଇନ୍କୁ ଯିବ, କିନ୍ତୁ ମେଟ୍ରିକ ପାଠ ହେଉଛି କମ୍ପଲସରି। ସେହିଭଳି ଜଣେ ଭଗବତ ଗୀତାକୁ ଅତି ସୁନ୍ଦର ଭାବରେ ଭଲ ଭାବରେ ତା'ର ଜ୍ଞାନ ସେ ଆହରଣ କରିବ, ତେଣୁ ଭଗବତ ଗୀତାଟା ମଷ୍ଟ ପ୍ରାଇମେରୀ ସ୍କୁଲ ସେ ମେଟ୍ରିକୁଲେସନ, ତାପରେ ତା ପରବର୍ତ୍ତୀ ଅବସ୍ଥାରେ ଗ୍ରାଜୁଏସନ୍ କୋର୍ସ ହେଉଛି ଶ୍ରୀମଦ୍ ଭାଗବତ, ଯିଏକି ଶ୍ରୀମଦ୍ ଭାଗବତ ହେଉଛି ଭକ୍ତର ବା ଭକ୍ତି, ଯେମିତି ଆମର 4 ପୁରୁଷାର୍ଥ ରହିଛି ଧର୍ମ ଅର୍ଥ କାମ ମୋକ୍ଷ, ମୋକ୍ଷର ଅନେକ ପୁରୁଷାର୍ଥ ହେଉଛି ଉଚ୍ଚତର ପୁରୁଷାର୍ଥ ହେଉଛି ଭକ୍ତି 5ମ ପୁରୁଷାର୍ଥ, ସେ ଭକ୍ତିର ପ୍ରେଜେଣ୍ଟେସନ ଭକ୍ତିର ମୃତ୍ୟୁମନ୍ତ୍ର ପ୍ରତୀକ ହେଉଛନ୍ତି ଶ୍ରୀମଦ୍ ଭାଗବତ। ତେଣୁ ଏହି ଭାଗବତକୁ ଏଇ ଭକ୍ତିର ଯେଉଁ ପୂର୍ଣ୍ଣ ରସ ମାଧୁର୍ଯ୍ୟ ରସ, ମାଧୁର୍ଯ୍ୟ ରସକୁ ଏକ ପୁସ୍ତକ ଆକାରରେ ବା ଗୋଟେ ସାଧାରଣ ଜୀବ ପାଇଁ ପ୍ରସ୍ତୁତ କରିଗଲେ କିଏ ନା କୃଷ୍ଣଦାସ କବିରାଜ ଗୋସ୍ୱାମୀ ଚରିତାମୃତ ରୂପରେ। ତେଣୁ ସେହି କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାଙ୍କର ଦୈନତା ପ୍ରକାଶ କରିକି ଏଠି କହୁଛନ୍ତି, ଜଗାଇ ମାଧାଇ ହୋଇତେ ମୁଇଁ ଯେ ପାପିଷ୍ଠ, ପୁରୁଷର କୀଟ ହୋଇତେ ମୁଇଁ ଯେ ଲବିଷ୍ଠ। ତେଣୁ ସେ ପୁରୁଷର କୀଟ ଅର୍ଥାତ୍ ଆମର ଜୀବର ବିସ୍ତାରେ ଯେଉଁ କୀଟ ରହୁଛି ସେ କୀଟ ସହିତ ମଧ୍ୟ ମୁଁ ସମାନ ନୁହେଁ, ମାନେ ସିଏ ନିଜକୁ ଏତେ ତୃଣାଗତି ସୁନିଚାନ ଭାବ ପ୍ରକାଶ କରୁଛନ୍ତି, ଏତେ ଜ୍ଞାନୀ ପଣ୍ଡିତ ଏବଂ ଏତେ ପ୍ରିୟ ଭକ୍ତ କୃଷ୍ଣଦାସ କବିରାଜ ଗୋସ୍ୱାମୀ, ତାଙ୍କର କୃପାପ୍ରାପ୍ତ, କାହାର ନିତ୍ୟାନନ୍ଦ ପ୍ରଭୁଙ୍କର କୃପାପ୍ରାପ୍ତ, ନିତ୍ୟାନନ୍ଦ ପ୍ରଭୁଙ୍କର ନିର୍ଦ୍ଦେଶରେ ସିଏ ଯାଇଥିଲେ, ଯେ ତାଙ୍କ ସ୍ୱପ୍ନରେ ନିତ୍ୟାନନ୍ଦ ପ୍ରଭୁ ଆଦେଶ ଦେଲେ ଯେ ତୁମେ ବୃନ୍ଦାବନ ଯାଅ ଏବଂ ତୁମ ଦ୍ୱାରା ଗୋଟେ ବିଶେଷ କାର୍ଯ୍ୟ ହେବ, ତୁମେ ମହାପ୍ରଭୁଙ୍କର ଜୀବନୀ ପରିଷ୍କାର ସେଠି ରଚନା କରିବ। ତେଣୁ ଯେତେବେଳେ ସେ କିନ୍ତୁ ଗୃହସ୍ଥ ଥିଲେ, ଘରେ ରହୁଥିଲେ, ତେଣୁ ତାଙ୍କଠାରୁ ନିତ୍ୟାନନ୍ଦ ପ୍ରଭୁ ଠାରୁ କୃପାପ୍ରାପ୍ତ ହେଇଛି, ଯେ ନିତ୍ୟାନନ୍ଦ ପ୍ରଭୁଙ୍କ କୃପାପ୍ରାପ୍ତ ହେବ ସେ ତ ମହାପ୍ରଭୁଙ୍କୁ କୃପାପ୍ରାପ୍ତ ହେବ, ଯେ ମହାପ୍ରଭୁଙ୍କ କୃପାପ୍ରାପ୍ତ ହେଲା ସିଏ ରାଧାକୃଷ୍ଣଙ୍କୁ କୃପାପ୍ରାପ୍ତ, ତେଣୁ ଏଇଟା ଯେ ନିତ୍ୟାନନ୍ଦ ପ୍ରଭୁଙ୍କୁ କୃପା ପାଇଲା ସେ ରାଧାକୃଷ୍ଣଙ୍କର ଯେ ରସତତ୍ଵ ଗୁଡ଼ିକ ଅତି ସୁନ୍ଦର ଭାବରେ ସେ ବର୍ଣ୍ଣନା କରିଛନ୍ତି ଚୈତାମୃତରେ। ତେଣୁ ସେଇ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏଠାରେ ସେ ନିଜେ କହୁଛନ୍ତି, ମୁଁ ହେଉଛି ବିସ୍ତାର କୀଟ ସଦୃଶ, ମୁଁ କ'ଣ, ମୁଁ କିଛି ନୁହେଁ, ଏବଂ ଭଗବାନଙ୍କ କୃପାରୁ ନିତ୍ୟାନ୍ତଙ୍କ କୃପାରୁ, ରାଜା ମଦନ ମୋହନ ଥିଲେ ତାଙ୍କର ଆରାଧ୍ୟ ଦେବତା, ମଦନ ମୋହନଙ୍କ କୃପାରୁ ମୁଁ ଏଗୁଡ଼ିକ ସବୁ ରଚନା କରୁଛି। ତେଣୁ ମୋର 80 ଅବସ୍ଥାରେ ମୋତେ ଦେଖାଯାଉନି କେଉଁ ସମୟରେ ମୋର ମୃତ୍ୟୁ ହବ, ମୁଁ ଏ ଶାସ୍ତ୍ରକୁ ଠିକ ଭାବରେ ମାନେ ୟାକୁ ରଚନା କରିପାରିବି କି ନାହିଁ। ସେଥିପାଇଁ ସିଏ ଯେଉଁ ଯେଉଁ ଜିନିଷ ଗୁଡ଼ିକ, ଯେଉଁ ଯେଉଁ ବିଷୟ ଗୁଡ଼ିକ ଚୈତନ୍ୟ ଭାଗବତରେ ବର୍ଣ୍ଣନା କରାଯାଇଥିଲା, ଚୈତନ୍ୟ ଚୈତ୍ୟମୂର୍ତ୍ତ ବର୍ଣ୍ଣନ ସମୟରେ ସେସବୁ ବିଷୟ ଗୁଡ଼ିକ ସିଏ ଖାଲି ଗୋଟେ ଗୋଟେ ଧାଡ଼ି ବର୍ଣ୍ଣନା କରି ଛାଡ଼ି ଦେଇଗଲେ। କହିଲେ ସେ ଯଦି ଶାସ୍ତ୍ର ମୁଁ ଏତେ ବର୍ଣ୍ଣନା କରିବି ତାହେଲେ ହୁଏତ ମୁଁ ମୃତ୍ୟୁର ନିକଟତର ପହଞ୍ଚିଲନି, ମୁଁ ଏ ଶାସ୍ତ୍ରକୁ ଶେଷ କରିପାରିବିନି। ତେଣୁ ତାଙ୍କର ସିଏ ଏଇଭଳି ଦୈନତା ପ୍ରକାଶ କରୁଛନ୍ତି। ତେଣୁ ଦୈନତା ହେଉଛି ଗୋଟେ ବୈଷ୍ଣବର ବିଶେଷ ଗୁଣ, ଆଉ ଦୈନତା ନ ରହିଲେ ତୁମେ ଭକ୍ତି ରାଜ୍ୟରେ ବିଶେଷ ଉନ୍ନତି କରିପାରିବନି। ଗର୍ବ, ଦମ୍ଭ, ଅହଙ୍କାର ବା କାପଟ୍ୟ, ଇଏ ଭକ୍ତି ରାଜ୍ୟର ସବୁଠାରୁ ବଡ଼ ବାଧ। କାପଟ୍ୟ ଭକ୍ତି ରାଜ୍ୟର ସବୁଠାରୁ ବଡ଼ ବାଧ, ତୁମକୁ ଭକ୍ତି ରାଜ୍ୟରେ ଆଦୌ ସେ ଅଗ୍ରସର ହେବା ପାଇଁ ସେ ଦେବନି। ସବୁଠାରୁ ବଡ଼ ବାଧ କ୍ରୁକେଟନେସ୍, ସବୁଠାରୁ ବଡ଼ ବାଧ ହେଉଛି କାପଟ୍ୟ। ତେଣୁ ଯେଉଁମାନେ ବୈଷ୍ଣବ ସେମାନେ ସତ ତାଙ୍କ ହୃଦୟରେ ଏଇ ଦୈନତା ପ୍ରକାଶ ପାଇବ। ଦୈନତା ହେଉଛି ବୈଷ୍ଣବର ଭୂଷଣ। ଇଠି ଭକ୍ତ ଶ୍ରେଷ୍ଠ ପ୍ରହ୍ଲାଦ ମହାରାଜ ସେ ଦୈନତା ନିଜେ ପ୍ରକାଶ କରୁଛନ୍ତି ଯେ ଯେଉଁ ବ୍ରହ୍ମା ଶିବମାନେ ଯାହାଙ୍କୁ କେତେ କେତେ ସୁନ୍ଦର ଶ୍ଳୋକରେ ଯାହାଙ୍କୁ ସ୍ତୁତି କରନ୍ତି, ଯାହାଙ୍କ ସ୍ତୁତିରେ ଭଗବାନ ପ୍ରସନ୍ନ ହେଇଯାନ୍ତି। ମୁଁ ଗୋଟେ ସାଧାରଣ ଶିଶୁ, 5-6 ବର୍ଷର ବାଳକ, ମୋ କ'ଣ ମୋ ସ୍ତୁତି କରିବା ପାଇଁ ମୋର କ'ଣ ଯୋଗ୍ୟତା ଅଛି? ସେ ବ୍ରହ୍ମଙ୍କ ଦ୍ୱାରା ପ୍ରେରିତ ହେଇଛନ୍ତି ତାଙ୍କୁ ପ୍ରସନ୍ନ କରିବା ପାଇଁ, ତ ମୋର କ'ଣ ଯୋଗ୍ୟତା ଅଛି ଆପଣଙ୍କୁ ସ୍ତୁତି କରିବା ପାଇଁ? ଆପଣଙ୍କୁ ମୋର କିଛି ଯୋଗ୍ୟତା ସ୍ତୁତି ନାହିଁ। ଆପଣ ଯଦି ମୋ କିଛି ବିଶେଷ କୃପା ନ କରିବେ, ଗୁରୁ ଯଦି ଆପଣଙ୍କୁ କୃପା ନ କରିବେ, ଆପଣ ଗୁରୁଙ୍କ ସ୍ତୁତି କରିପାରିବେ? ଗୁରୁ ଯଦି ଆପଣଙ୍କର ଶକ୍ତି ପ୍ରାପ୍ତ ନ ହେବେ, ଆପଣ ଭଗବାନଙ୍କ କୃପା ଭଗବାନ କଥା କରିପାରିବେ, ଭଗବାନଙ୍କ ଗୁରୁ ସ୍ତୁତି ସୁନ୍ଦର କରିପାରିବେନି। ତେଣୁ ବୈଷ୍ଣବର କୃପା ଅତି ଅତି ବୈଷ୍ଣବର ଆବେଦନ କୃଷ୍ଣ ଦୟାମୟ। ବୈଷ୍ଣବର ବିନା ଆବେଦନ, ବୈଷ୍ଣବଙ୍କର ବିନା ଅନୁମୋଦନରେ ତମ ଭକ୍ତି କେବେ ପାଇପାରିବନି, ଭକ୍ତିର କେବେ ଅଧିକାର ହେଇପାରିବନି। ତେଣୁ ଗୁରୁ ତତ୍ତ୍ୱ ଉପରେ ବହୁତ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ, ଯେଉଁଟା ଭଗବାନ ନିଜେ କହିଲେ, ପ୍ଲବ ସୁକଳ୍ପ ଗୁରୁକର୍ଣ୍ଣ ଧାର, ଯେ ମୁଁ ଜୀବର ଏଇ ଜୀବ ଯେଉଁ ଶରୀର ମନୁଷ୍ୟ ଶରୀର ଧାରଣ କରିଛି, ଏ ମନୁଷ୍ୟ ଶରୀର ହେଉଛି ସର୍ବଶ୍ରେଷ୍ଠ ତାର ଜନ୍ମ। ଯେହେତୁ ଏଇ ଧ୍ରୁବ ମହାରାଜ ଇଏ ମଧ୍ୟ କହିଛନ୍ତି ପ୍ରହ୍ଲାଦ ମହାରାଜ ଯେ ଏ ହେଉଛି ଅଧ୍ରୁବ ଆଉ ଅର୍ଥଦ, ଯେହେତୁ ଏ ମଣିଷ ଶରୀରଟା ଅଧୁର୍ବ, ଅଧୁର୍ବ କହିଲେ ଇଏ ଟେମ୍ପୋରାରି ଫର୍ ଦ ଟାଇମିଂ ପାଇଁ ତମେ ଏ ମଣିଷ ଶରୀର ପ୍ରାପ୍ତ ହେଇଛ, ଏବଂ ଏଇଟା ଯେ ଆଉ ମଣିଷ ଶରୀର ପ୍ରାପ୍ତ ହବ ଇଏ ନିକଟ ଭାବରେ ଇଂଲିଶ କିଛି ଗ୍ୟାରେଣ୍ଟି ନାହିଁ, କିଛି ଗ୍ୟାରେଣ୍ଟି ନାହିଁ। ତେଣୁ ଏ ଜନ୍ମରେ ଯଦି ତମେ ହରିଭଜନ ନ କଲ, ଏ ଶରୀର ପାଇକି, ଏ ଦିବ୍ୟ ମନୁଷ୍ୟ ଶରୀର ପାଇକି ତମେ ଯଦି ଗୁରୁପାଦାଶ୍ରୟ ନ କଲ, ଜଣେ ଭଗବତ ଭକ୍ତକୁ ନିଜ ଏ ଶରୀରର କର୍ଣ୍ଣଧାର ରୂପେ କ'ଣ ଗୁରୁ କର୍ଣ୍ଣଧାର ସେଥିପାଇଁ କହିଛି। ଗୁରୁ ହେଉଛନ୍ତି ଭଗବାନଙ୍କର ପ୍ରିୟ ଭକ୍ତ, ଗୁରୁ ହେଉଛନ୍ତି ଭଗବାନଙ୍କ ପତ୍ନୀ, ଗୁରୁ ଭଗବାନ ଠାରୁ ଅଭିନ୍ନ। ଗୁରୁ ନିଜେ ଜୀବ ହୃଦୟରେ ଚୈତ୍ୟ ଗୁରୁ ରୂପରେ ଅବସ୍ଥାନ କରୁଛନ୍ତି। ଯେତେବେଳେ ଜୀବ ଏହି ସଂସାର କ୍ଲେଶରେ ସିଏ ତାପିତ ହେଉଛି, ସେତେବେଳେ ତାର ଜ୍ଞାନ ଉଦୟ ହେଉଛି, ତେଣୁ ସେ ଭଗବତ ଭଗବାନଙ୍କୁ ଚାହୁଁଛି। ଭଗବାନ ତ ପରମାତ୍ମା ରୂପରେ ଜୀବ ହୃଦୟରେ ଅବସ୍ଥାନ କରୁଛନ୍ତି, ତେଣୁ ସେ ଭଗବାନଙ୍କୁ ଚାହୁଁଛି। ଯେତେପର୍ଯ୍ୟନ୍ତ ଜୀବ ଭଗବାନଙ୍କୁ ଆଡ଼କୁ ତା ଦୃଷ୍ଟି ନିକ୍ଷେପ ନ କରିଛି, ଭଗବାନ ସେଥିପାଇଁ ତା କାର୍ଯ୍ୟ କିଛି ହସ୍ତକ୍ଷେପ କରୁନାହାନ୍ତି, କାରଣ ଜୀବ ମଧ୍ୟ ସ୍ୱାଧୀନ, ଭଗବାନ ସ୍ୱାଧୀନ। ତେଣୁ ଭଗବାନଙ୍କର ଅଂଶ, ସ୍ୱାଧୀନ ଅଂଶଟା ଜୀବ ପାଖରେ ଅତି ଅତି କ୍ଷୁଦ୍ର ଆକାର ରହିଛି, ସେଇ ସ୍ୱାଧୀନତାକୁ ଆମେ ଅପବ୍ୟବହାର କରୁଛୁ। ଆମେ ନିଜକୁ କର୍ତ୍ତା ବୋଲି ମାନୁଛୁ, ଯେତେ କର୍ତ୍ତା ହେଉଛୁ ସ୍ୱୟଂ ଭଗବାନ। ଏ ସଦାଚରିତ୍ରରେ ଯାହା କିଛି କାର୍ଯ୍ୟ ହେଉଛି, ସୃଷ୍ଟି ସ୍ଥିତି ପ୍ରଳୟ, ଏସବୁ ଭଗବାନଙ୍କ ଦ୍ୱାରା ହେଉଛି, କିନ୍ତୁ ଏ କାର୍ଯ୍ୟ ଦ୍ୱାରା ଭଗବାନ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ରହୁନାହାନ୍ତି, ସେ ଏଥିରେ ସମ୍ପୃକ୍ତ ହୁଅନ୍ତି, ଭଗବାନଙ୍କର କାର୍ଯ୍ୟ ନୁହେଁ। କିନ୍ତୁ ଭଗବାନଙ୍କର ଅନ୍ୟ ଶକ୍ତି, ମାୟା ଶକ୍ତି ବା ଅନ୍ୟ ଶକ୍ତିମାନେ କାର୍ଯ୍ୟ କରୁଛନ୍ତି, ଏ କାର୍ଯ୍ୟ ନ କଲେ ମଧ୍ୟ ଇଏ ଭଗବାନଙ୍କ ନିୟନ୍ତ୍ରଣରେ ହେଉଛି ବୋଲି ଭଗବଦ୍ଗୀତାର ଭଗବାନ କହୁଛନ୍ତି, ମୟା ଅଧ୍ୟକ୍ଷଣ ପ୍ରକୃତି ସୁଚର ସଚରାଚର, ମୋର ଅଧ୍ୟକ୍ଷତାର ଭୂତ ପ୍ରକୃତି କାର୍ଯ୍ୟ କରୁଛି, ଭୂତ ପ୍ରକୃତି ସ୍ୱାଧୀନ ନୁହେଁ। ଆମେ ବୈଜ୍ଞାନିକମାନେ କୁହନ୍ତି ଏ ଭୂତ ପ୍ରକୃତିରୁ ଯାହା ସବୁ ନିୟମ ସଂଗ୍ରହ କରିକି ସେମାନେ ଯାହା ଉଦ୍ଭାବନ କରୁଛନ୍ତି, କହୁଛନ୍ତି ଆମେ ଏଗୁଡ଼ା ସବୁ କରିଦେଲୁ। ସେମାନେ ଜଳ ହଉ ବା ବାୟୁ ହଉ ବା ଯେକୌଣସି ପଦାର୍ଥ ହଉ, ଏସବୁ କେଉଁଠୁ ସୃଷ୍ଟି ହେଲା? ଏ ସୃଷ୍ଟିର ମୂଳ ସେମାନେ କହୁଛନ୍ତି ଏସବୁ ପ୍ରକୃତି ଦ୍ୱାରା, ତା ପ୍ରକୃତି କିଏ ନିୟନ୍ତ୍ରଣ କରୁଛି? ଭଗବାନ କହୁଛନ୍ତି ଏ ଭୂତ ପ୍ରକୃତି ମୁଁ ନିୟନ୍ତ୍ରଣ କରୁଛି, ମୋ ଦ୍ୱାରା ଏ ଭୂତ ପ୍ରକୃତି କାର୍ଯ୍ୟ କରୁଛି। ତେଣୁ ଏ ଭୂତ ପ୍ରକୃତି ଭଗବାନଙ୍କର ବହିରଙ୍ଗା ଶକ୍ତି, ଭଗବାନଙ୍କର ଯେ ଅନ୍ତରଙ୍ଗ ଶକ୍ତି ଯୋଗ ଶକ୍ତି, ଯୋଗ ଶକ୍ତିର ଛାୟା ଶକ୍ତି ହେଉଛି ବହିରଙ୍ଗ ଶକ୍ତି ବା ଆମେ ଯୁଗାଦେବୀ, ଇଏ ଦେବୀଧାମ, ଏଥିପାଇଁ ଆକୁ ଦେବୀଧାମ କହୁଛି, ଏ ଦେବୀଧାମର ସିଏ ହେଉଛନ୍ତି ନିୟନ୍ତ୍ରଣ। ସିଏ ତ୍ରିଗୁଣକୁ ଆଶ୍ରୟ କରିକି ଜୀବକୁ ଏ ଶରୀର ରୂପକ ଏକ ଜାଲ ତିଆରି କରିଛି। ଇଏ ଯେ ଶରୀର, ଏ ଶରୀର ରୂପକ ଜାଲ, କିନ୍ତୁ ଏ ଜାଲରେ ଗୋଟେ ବିଶେଷ କାର୍ଯ୍ୟ ହେଇପାରିବ ନା, ଯେ ଭକ୍ତି ଆଚରଣ କରିପାରିବ ଏବଂ ସେ ଭଗବଦ୍ଧାମକୁ ଫେରିଯିବା ପାଇଁ, ଯାହାକୁ ଆମ ପ୍ରଭୁପାଦ କହନ୍ତି ବେକ୍ ଟୁ ଗଡ଼େଇ, ଫେରିଯିବା ପାଇଁ ସେ ଯଜ୍ଞ ବିବେଚିତ ହେବ। ଇଏ ହେଉଛି ଜୀବର କ୍ୱାଲିଟି, ଏ ଶରୀର ତା'ର ବିଶେଷ ଗୁଣ ରହିଛି। ଯେତେ ଏକ ଶରୀର ଟେମ୍ପୋରାରୀ, ଏ ମାୟାର ଘର, କିନ୍ତୁ ଏ ଶରୀରକୁ ଆଶ୍ରୟ କରିକି ଜୀବ ଭଗବତ ଭଜନ କରିପାରିବ ଏବଂ ଭଗବଦ୍ଧାମକୁ ଫେରିଯାଇ ପାରିବ। ଇଏ ସବୁଠାରୁ ଗୋଟେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏଇ ଜୀବର। ପ୍ରହ୍ଲାଦ ମା ସେଥିପାଇଁ କହିଛନ୍ତି ଇଏ ଅଧୁର୍ବ ହେଲେ ମଧ୍ୟ ଇଏ ଅର୍ଥଦ, ଅର୍ଥଦ ଏଇଥିପାଇଁ ଇଏ ଶରୀର ଦ୍ୱାରା ସେ କୃଷ୍ଣ ପ୍ରେମ ଲାଭ କରିପାରିବ, କୃଷ୍ଣ ଭକ୍ତି ସେ ଲାଭ କରିପାରିବ। ଇଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ତେଣୁ ଏ ଶରୀର ଲାଭ କରିକି ଜଣେ ଯଦି ଗୋଟେ ସାଧୁ ବା ବୈଷ୍ଣବଙ୍କର ପାଦାଶ୍ରୟ ନ କରିବ, ଏବଂ ଭଗବାନ କହୁଛନ୍ତି ମୟା ଅନୁକୂଳେନ ନବସା ତରିତେ, ମୁଁ ତମକୁ କିଛି କରିବା ପାଇଁ ପଡ଼ିବନି ଏ ଭବସାଗର ପାର ହେବା ପାଇଁ, ତମେ କେବଳ ମୋର ଭକ୍ତର ପାଦାଶ୍ରୟ କରିବ ଏବଂ ମୋ ନାମ ନିରନ୍ତର ଭାବରେ ଜପ କରିବ, ଏବଂ ଏ ନାମ ନାମ ହିଁ ଅଭିନ୍ନ, ଏ ନାମ ରୂପରେ ମୁଁ ଏ ନୌକାକୁ ବାହିକି ତମକୁ ଏ ଭବସାଗରରୁ ପାର କରିଦେବି, ତମକୁ ଏଥିରେ ପ୍ରତିଷ୍ଠା କରିଦେବି। ସେଥିପାଇଁ କହୁଛି ମୟା ଅନୁକୂଳେନ, ମୁଁ ଅନୁକୂଳ ବାହି ନେଇକି ସେ ନୌକାକୁ ବାହି ନେଇଯିବି, ଏ ଭବସାଗର ବାହି ନେଇକି ତମକୁ ଆରକୂଳରେ ବା ଚିତଧାମରେ ନେଇ ପହଞ୍ଚେଇଦେବି। ତେଣୁ ଭଗବାନ ତମକୁ କିଛି ପ୍ରଚେଷ୍ଟା କରିବନି। ଯେମିତି କୁହନ୍ତି ପୁତ୍ର ତାର ପିତାର ସମ୍ପତ୍ତିର ଅଧିକାରୀ ହେବା ପାଇଁ ତାକୁ କୌଣସି ପ୍ରଚେଷ୍ଟା କରିବା ପାଇଁ ପଡ଼ିବ, ତାକୁ ତାର ବଞ୍ଚିକି ରହିବା ପାଇଁ ପଡ଼ିବ, ସେ ଛୋଟା ହଉ, ଲେଙ୍ଗଡ଼ା ହଉ, କଣା ହଉ, ଯାହା ହଉ, ବା କିଛି ଅଯୋଗ୍ୟ ଅପଦାର୍ଥ ହଉ, ସେଖାନେ ବଞ୍ଚିକି ରହିଲେ ତାର ପିତାର ଯେତେ ପ୍ରପର୍ଟି ଅଛି ସେ ପିତାର ପ୍ରପର୍ଟି ସିଏ ମାଲିକ ହବ, ଆଉ ସେ ପ୍ରପର୍ଟିର କେହି ମାଲିକ ଦାବିଦାର ହବନି। ତେଣୁ ଭକ୍ତ ଯଦି ଭଗବାନଙ୍କ ଶରଣାପଣ ହେଇକି ଖାଲି ତାଙ୍କ ନାମାଶ୍ରୟ କରି ଖାଲି ପଡ଼ିକି ଆଉ ସେ କିଛି ନ କରୁ ପଡ଼ିବ, ସବୁଶେଷରେ ଭଗବାନ ତାକୁ ତା ଦାମକୁ ନେଇଯିବେ, ସିଏ ତାକୁ ଆଉ କିଛି ପ୍ରଚେଷ୍ଟା କରିପାରିବେନି। ତେଣୁ ଭଗବାନ କହୁଛନ୍ତି ତମକୁ କିଛି କରିବା ପାଇଁ ପଡ଼ିବନି, ମୟା ଅନୁକୂଳେନ ନବସ୍ତ, ମୁଁ ଅନୁକୂଳ ବାୟୁ ନେଇକି ସେ ନୌକାକୁ ତମ ଖାଲକୁ ମୁଁ ଟାଣିକି ନେଇକି ସେ ଜାଗାରେ ଲଗେଇଦେବି। ତେଣୁ ଝିଅପତି ସିଏ ଏତେ ଦୟାଳୁ, ଏତେ କୃପାଳୁ, ତେଣୁ ତାଙ୍କର ଗୁରୁ ହେଉଛନ୍ତି ଭଗବାନଙ୍କର କରୁଣା ଅବତାର, ବୈଷ୍ଣବ ହେଉଛନ୍ତି କରୁଣାର ପ୍ରତିନିଧି, ଗୁରୁ ହେଉଛନ୍ତି କରୁଣାର ଅବତାର। ସେଥିପାଇଁ ତାଙ୍କର ଅନ୍ୟ ଏକ ନାମ ହେଉଛି ପଦିତ ପାବନ, ସାଧୁ ଏକ ନାମ ହେଉଛି ପଦିତ ପାବନ, ସେ ପତିତ ଜୀବକୁ ଉଦ୍ଧାର କରିବା ପାଇଁ ସେ ଧରାପୃଷ୍ଠକ ଅବତୀର୍ଣ୍ଣ ହେଇଛନ୍ତି ପତିତ ଜୀବକୁ। ତେଣୁ ଗୁରୁଙ୍କର ଅନ୍ୟ କୌଣସି କାର୍ଯ୍ୟ ନାହିଁ, ତମେ ଭାବୁଛନ୍ତି ଗୁରୁଙ୍କର କିଛି କାର୍ଯ୍ୟ ଅଛି ତମକୁ ଶାସନ କରୁଛନ୍ତି ତାଙ୍କ ସେମାନେ, ନା ତାଙ୍କର ଅନ୍ୟ କିଛି ବିଜନେସ୍ ନାହିଁ, ସିଏ ତମ ଦୁଃଖରେ ଦୁଃଖୀ, କାରଣ ତମର କୃଷ୍ଣ ବିମୁଖତା ରହୁଛି, ଭଗବତ ବିମୁଖତା ରହୁଛି, ତମେ କୃଷ୍ଣ ଶକ୍ତି ମାୟା ଶକ୍ତି ଦ୍ୱାରା ଆକର୍ଷିତ ହେଇଯାଉଛ, ତେଣୁ ଇଏ ଶକ୍ତିକୁ ବା ଏ ଆକର୍ଷଣକୁ ସେ କାଟିଦେବା ପାଇଁ ସେ ସର୍ବଦା ବ୍ୟଗ୍ର। କେତେବେଳେ କାଟିବେ ନା, ଯେତେବେଳେ ତମେ ଜଣେ ଶୁଦ୍ଧ ଭକ୍ତର ଶରଣାପନ୍ନ ହବ, ତେଣୁ ସେ ନିଜେ ଗୁରୁ ରୂପରେ କରୁଣାଙ୍କ କୃଷ୍ଣଙ୍କର କରୁଣା ଅବତାର ରୂପେ ନିଜେ ଧରାପୃଷ୍ଠରେ ଅବତୀର୍ଣ୍ଣ ହେବେ ଏବଂ ତମକୁ ଭଜନ କରିବା ପ୍ରଣାଳୀ ସେ ଶିକ୍ଷା ଦେବେ, ଏବଂ ତାଙ୍କ ଆନୁଗତ୍ୟରେ, ଗୁରୁ ଆନୁଗତ୍ୟରେ, ଶୁଦ୍ଧ ଭକ୍ତଙ୍କ ଆନୁଗତ୍ୟରେ ଯେତେବେଳେ ଜୀବ ନା ଭଗବାନଙ୍କର ଭଜନ ଆରମ୍ଭ କରିବ, ଜାଣିଲେ ସେତେବେଳେ ତାର ସୁଦିନ ଆସିଗଲା, ତାର ଖରାପ ଦିନ ସବୁ ଚାଲିଗଲା, ତାର ସୁଦିନ ତାର ଆସିକି ଉପସ୍ଥିତ ହେଲା। ବର୍ତ୍ତମାନ ସେ ଭଗବତ ରାଜକୁ ବିନା ନିବିଦା କୌଣସି ବାଧାରେ ସେ ଭଗବତ ରାଜକୁ ସେ ଫେରିଯିବ। ତେଣୁ ଇଏ ଅତି ଗୁରୁତ୍ୱପୂର୍ଣ୍ଣ କଥା। ତେଣୁ ଏଇ ପ୍ରଶ୍ନ ଉପରେ ଆମ ତ ହଳାଳପୁର ବହୁତ କଥା କହୁଛନ୍ତି, ବିଭିନ୍ନ ପ୍ରସଙ୍ଗ ଜୀବ ବା ଭକ୍ତର କିଭଳି ଦୈନତା, କାଲି ମଧ୍ୟ ଦୈନତା କଥା କୁହାଉଥିଲା, ଏ ପ୍ରହ୍ଲାଦ ମହାରାଜ ଇଏ ଯୁଧିଷ୍ଠିର ମହାରାଜ କିନ୍ତୁ ଦୈନତା ପ୍ରକାଶ କରୁଥିଲେ, ସିଏ ତାଙ୍କ ଯିଏ ଯେତେ ଶହେ ଭାଇ ଭୀମସେନ ତାଙ୍କୁ ମାରିଲା, କାହିଁକି ମାରିଲା ନା, ସେମାନେ ତାଙ୍କର ବିରୋଧ ଥିଲେ ବା ଭକ୍ତମାନଙ୍କ ବିରୋଧ ଥିଲେ ବା ତାଙ୍କର ଅତି ଶତ୍ରୁ ସେମାନେ ଥିଲେ, କିନ୍ତୁ ସିଏ କହିଛନ୍ତି ଯାହା କିଛି ଦୋଷ ଯାହା ଯେତେ ସବୁ ମରିଛନ୍ତି ଯୁଦ୍ଧରେ, ସେ କୌରବମାନଙ୍କ ହଉ ପାଣ୍ଡବମାନଙ୍କ ହଉ, ଏଥିପାଇଁ ସେ ନିଜକୁ ସବୁ ଦାୟୀ କରୁଥିଲେ, କିନ୍ତୁ ସେ ସବୁବେଳେ ବହୁତ ଦୁଃଖିତ ଥିଲେ। ସିଏ ସିଂହାସନ ଆହ୍ୱାନ କଲେ ମଧ୍ୟ, ହସ୍ତିନାପୁର ରାଜା ହେଲେ ମଧ୍ୟ, ଶସାଗରା ପୃଥିବୀର ରାଜା ହେଲେ ମଧ୍ୟ, ସେ ଜାଣୁଥିଲେ ଯେ ଏତେ ଲୋକ ଆସିଛନ୍ତି, ଯଦି ବିଧବା ହେଇଛନ୍ତି, ଯେ ସ୍ତ୍ରୀ ଲୋକ ଏତେ ଲୋକ ମା ମାନେ ଯଦି ତାଙ୍କ ପୁତ୍ର ହରା ହେଇଛନ୍ତି ବା ମାନେ ସନ୍ତାନମାନେ ଯଦି ତାଙ୍କ ପିତାଙ୍କର ପିତୃ ହରା ହେଇଛନ୍ତି, ନା ସେଥିପାଇଁ ମୁଁ ହିଁ ଏକମାତ୍ର ଦାୟୀ, ମୋ ହେଉଛି ମୋର ସ୍ୱାର୍ଥ ପାଇଁ ବା ଏ ସିଂହାସନ ଆରୋହଣ କରିବା ପାଇଁ ହେଉଛି ମୋର ସ୍ୱାର୍ଥ ପାଇଁ ମୁଁ ଏମାନଙ୍କୁ ସବୁ ହତ୍ୟା କରିଛି। ତେଣୁ ସେ ନିଜକୁ ଅତି ଦୈନତା ପ୍ରକାଶ କରୁଥିଲେ। ଏପରି ଯେତେବେଳେ ଗାନ୍ଧାରୀ ଆଉ ଧୃତରାଷ୍ଟ୍ର ଚାଲିଗଲେ, ବିଦ୍ରୋହ ଚାଲିଗଲେ, ତାଙ୍କ ମହାପ୍ରସ୍ଥାନ ସେମାନେ କରିକି ଘର ଚାଲିଗଲେ, ସିଏ ଭାବୁଛନ୍ତି କାଳେ ମୁଁ ସେମାନଙ୍କୁ ହତ୍ୟା କରିବି ବୋଲି ଏଭଳି କିଛି କଳ୍ପନା କରିକି ସେମାନେ ଯାଇ ଗଙ୍ଗାର ଧାସ ଦେଇଦେଲେ କେମିତି। ଏଭଳି ସେ ନିଜତା ବା ଦୈନତା ପ୍ରକାଶ, ଇଏ ହେଉଛି ଦୈନତା, ହେଉଛି ଭକ୍ତର ଭୂଷଣ।
ନର୍ତ୍ତକ ଦୃଷ୍ଟି ପରବର୍ତ୍ତୀ ଅବସ୍ଥାରେ ଆପଣଙ୍କର କ୍ଲାସ୍ କେତେ ସମୟ ହୁଏ ମୁଁ ଜାଣିନି ଠିକ୍ ଭାବରେ ଯା ହଉ ପରବର୍ତ୍ତୀ ଅବସ୍ଥାରେ ଏ ବିଷୟରେ ବହୁତ ଉଦାହରଣ ଦିଆଯାଇପାରେ ଦୈନତା ବି ଉପରେ ବହୁତ ଉଦାହରଣ ଭକ୍ତମାନଙ୍କର ଉଦାହରଣ ଆପଣମାନେ ବି ଜାଣିଛନ୍ତି ତା ପରେ ଦିଆଯାଇପାରେ ଏଇଟା ହେଉଛି ଭକ୍ତର ଭୂଷଣ ଯଦି ଜଣେ ଦୈନତା ପ୍ରକାଶ ନ କରିବ ତାହେଲେ ସେ ଭକ୍ତିରାଜର ତିଷ୍ଠିପାରିବ ଶ୍ରମ ହେବ ହିଁ କେବଳ ଆଉ ଯାହା ସେ କରିବ ତାର କେବଳ ବୃଥା ଶ୍ରମ ହିଁ ହେବ ଏଥିରେ ସେ କେବଳ ସମୟ ସେ ବୃଥା ନଷ୍ଟ କରୁଛି ବୋଲି ସେ କୁହାଯାଇପାରିବ ତେଣୁ ଭକ୍ତ ଏବେ ନୂତନ ଦାସ ଠାକୁର ଗୋଟେ କହିଛନ୍ତି ବୈଷ୍ଣବ ଦର୍ଶନ ଅର୍ଥ ବିଷ୍ଣୁ ଦର୍ଶନ ବୈଷ୍ଣବଙ୍କୁ ଦର୍ଶନ କଲେ ଯାହାର ହୃଦୟରେ ଆନନ୍ଦତା ବା ଆନନ୍ଦ ସେ ଲାଭ କରୁନି ତାହେଲେ ଜାଣିବ ଯେ ସେ ନିଜକୁ ଜାଣିବ ଯେ ସିଏ ଯେ ମୋର ଭଜନରେ ସୁଫଳତା ଅଛି ସେ ନିଜ ଆତ୍ମସମୀକ୍ଷା କରିବ ଯେ ମୋର ଭଜନରେ କିଛି ମାନେ ଶିଥିଳତା ରହୁଛି ଯାହାଦ୍ୱାରା ମୁଁ ବୈଷ୍ଣବ ଦର୍ଶନ ଦ୍ୱାରା ମୁଁ ଆନନ୍ଦ ଲାଭ କରିପାରୁନି ତେଣୁ ବୈଷ୍ଣବ ଦର୍ଶନ ଦ୍ୱାରା ଯିଏ ଆନନ୍ଦ ଲାଭ କରୁଛି ସେ ଜାଣିବ ଯେ ସିଏ ତାର ଭଜନ ଜାଗାରେ ସିଏ ଅଛି ନହେଲେ ବୈଷ୍ଣବ ବିରୋଧୀ ହେଲେ ଯଦି ବା ବିଦ୍ୱେଷୀ ହେଲେ ବା ତାକୁ ତମେ ଯଦି ସମ୍ମାନ ନ କରିବ ତା ପ୍ରତି ତମେ ଶ୍ରଦ୍ଧା ପ୍ରଦର୍ଶନ ନ କରିବ ତାହେଲେ ତମର ସିଏ ଭକ୍ତି ରାଜ୍ୟରେ ସେ ବିରାଟ ବାଧକ ବିରାଟ ସିଏ ସେ ଅପରାଧଟା ବଢି ବଢି ସେ ତମକୁ ଆସ୍ତେ ଆସ୍ତେ ଭକ୍ତି ରାଜ୍ୟ ସେ ପୃଥକ କରିକି ତମକୁ ଆଇସୋଲେଟେଡ୍ କରିଦେବ ଭକ୍ତି ଠାରୁ ସେ ତମକୁ ପୃଥକ କରିଦେବ ତେଣୁ ବୈଷ୍ଣବ ବା ଭକ୍ତର ମହିମା ଅତି ସୁଦୂରପଚାରୀ ଭକ୍ତର ଶରଣାପନ୍ନ ହେବା ବୈଷ୍ଣବଙ୍କର ପଦାଶ୍ରୟ କରିବା ଜୀବର ଇଏ ଗୋଟେ ବିଶେଷ କାର୍ଯ୍ୟ ବିଶ୍ୱ ଯେଉଁମାନେ ବୈଷ୍ଣବ ଗୌଡ଼ ବୈଷ୍ଣବ ସେମାନେ ଭକ୍ତମାନଙ୍କୁ ବହୁତ ସବୁ ଇଏରେ ତ ଗୁରୁଙ୍କୁ ବହୁତ ଇଏ ହେଇଛି କିନ୍ତୁ ଗୌଡ଼ ବୈଷ୍ଣବମାନଙ୍କର ମାନେ ଭକ୍ତକୁ ବା ଭଗବାନଙ୍କୁ ଏବଂ ତାଙ୍କର ପ୍ରିୟ ଭକ୍ତମାନଙ୍କୁ ସମ୍ମାନ କରିବା ପାଇଁ ବା ନିଜକୁ ତୃଣାଗତି ସୁନିଶ୍ଚିତ ରୂପେ ନିଜକୁ ପ୍ରକଟ କରିବା ପାଇଁ ସେ ଯେଉଁ ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ ପ୍ରକାର ନିର୍ଦ୍ଦେଶ ମହାପ୍ରଭୁ ତ ଏ କଥାଟା ବାରମ୍ବାର ବର୍ଣ୍ଣନା କରିଛନ୍ତି ଇଏରେ ଆମର ଶିକ୍ଷାଷ୍ଟକମରେ ଆଉ ସନାତନ ଗୋସ୍ୱାମୀ ଯେଉଁ ଶିକ୍ଷା ଦେଇଛନ୍ତି ଶିକ୍ଷା ଚୈତନ୍ୟ ଶିକ୍ଷାମୃତ ରୂପରେ ଯେଉଁ ବହି ଆସିଛି ସନାତନ ଗୋସ୍ୱାମୀ ଯେଉଁ ଶିକ୍ଷା ଦେଇଛନ୍ତି ତେଣୁ ଏଇସବୁରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରାଯାଇଛି ବୈଷ୍ଣବର କ୍ୱାଲିଟି ବା ଗୁଣକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରାଯାଇଛି ତେଣୁ ଆଜି ଆମେ ଏଇଠି ଭାଗବତ ପାଠ କରିବା ବିଶ୍ରାମ ଦେବା ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ଆପଣଙ୍କର ଏଇ ଅନ୍ୟ ଭକ୍ତମାନେ ସୁନ୍ଦର ଭାବରେ ଆଲୋଚନା କରିବେ ଯେହେତୁ ମୁଁ ମଧ୍ୟ ରେଗୁଲାର ଭାଗବତ କହିବାର ଲୋକ ନୁହେଁ କାରଣ ଆମେ ବହୁତ ଦିନ ଧରିକି ଆମେ ବିବିଟି ପ୍ରେସ୍ ଏଇଥିରେ ଆମେ ପ୍ରାୟ 20-25 ବର୍ଷ ସେଇଥିରେ ପ୍ରଦାବତ ସହିତ ଆମେ ସେଥିରେ ଧରିବୁ ତେଣୁ ପରବର୍ତ୍ତୀ ସାର ଏଇସବୁ ଜିନିଷରେ ଆମେ ଦେଇନୁ ସମୟ ତେଣୁ ଯଦି କିଛି ଆମର କିଛି ଆପଣଙ୍କର ବୁଝିବାର ବା ଇଆଡ଼େ କିଛି ରହିଯାଇଥିବ ଆପଣ ପରବର୍ତ୍ତୀ ଅନ୍ୟମାନଙ୍କ ପାଖରେ ବୁଝିନେବେ ତେଣୁ ମୋର ଏଇଠି ଆମେ ସ୍ଥାନ କରିବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଜୟ ଶ୍ରୀ ଗୁରୁଦେବ କି ଜୟ ଜୟ ଶ୍ରୀ ପ୍ରଭୁପାଦ କି ଜୟ ଅନନ୍ତ କବି ବୈଷ୍ଣବୃନ୍ଦ କି ଜୟ ଗୀତାୟ ଗୋ ପ୍ରେମାନନ୍ଦେ ହରେ।